ভগবতে বাসুদেবায়। শ্রীমদ ভগবদ গীতা দ্বিতীয় অধ্যায় সাংখ্য যুগ। ভগবান শ্রীকৃষ্ণ অর্জুনঙ্কু আত্মার নিত্যস্থিতি এবং শরীর কিভাবে ক্ষীণস্ন পরিবর্তনশীল এবং এক নির্দিষ্ট শরীর ধারণ করা পড়ে না, যেভাবে মনুষ্য স্বর আমি ধারণ করছে এটা যে আমার মিলব এমতি না, এগুলো পোশাক সহ ভগবান তৈরি করেছেন, তুলনা করেছেন পরিবর্তনশীল। তাহলে তুমি ধর্মের স্থিত রুহ, স্বধর্মের স্থিত রুহ। ক্ষেত্র হিসাবে তোমার স্বধর্ম হচ্ছে যুদ্ধ এবং স্বধর্ম নির্মিত হয়ে উচ্চ অধিকারীঙ্କ দ্বারা, যেভাবে ব্রাহ্মণ ব্রাহ্মণଙ୍କ দ্বারা ক্ষত্রিয় শাসন করিবে কিন্তু ব্রাহ্মণଙ୍କ অধীনে রহিবে। অধিকার যেতে যোগ্য সম্পন্ন নেলে বি তার উচ্চ অধিকারীঙ্କ সহ পরামর্শর আবশ্যকতা রয়েছে। যেভাবে আমি ভক্তি করুছে কি ব্রহ্মচারী কি গৃহস্থ কি বর্ণপ্রস্থ কি সন্ন্যাস, আমার উচ্চ অধিকারীঙ্କର আমার পরামর্শ আমাকে ভক্তি জীবন যাপন করিয়া পড়ে। আমার হলে শিষ্য গুরু, বর্ণাশ্রম সিস্টমে ব্রাহ্মণ রক্ষা হল, ক্ষেত্রে শাসন করবে যেমন ভগবান শ্রী রামচন্দ্র মহাপ্রভু শাসন করুলে কিন্তু ব্রাহ্মণ অধীনে, নন্দমার শাসন করুলে কুলগুরুঙ্କ অধীনে। মানে এই যে পরমার্থ জিনিস, ধর্ম এত সূক্ষ্ম, অধিকারী ভেদরে ধর্মর নিয়ম গুড়ি অলগা অলগা রয়েছে, অধিকারী ভেদ রয়েছে, সমস্ত সমান নয়। যেমন গোটে প্যারাসিটামল ট্যাবলেটস, সেটা সমস্ত নুহে, জ্বর হলে দিয়ে হার্ট পেসেন্ট দিয়ে কোথাও পেসেন্ট দিয়ে গোটে ছোট পিলা দিয়ে কি না, মেডিসিনটা জ্বর হয়েছি ডাবল ফর এভরিওয়ান, সেটা সমস্ত নুহে, তার অধিকার স্থিতিটা রয়েছে। শাস্ত্রের অধিকার নির্ণয়টা বহুত বড় জিনিস, অধিকারটা কাহার করে যে কর্মাধিকারী তা বর্ণাশ্রম ধর্ম, কর্মাধিকারী উচ্চ কিছু আডপ্ট করা যাই পারিব না, সে যেতে চাইলে উপর উঠি পারিবনি, কারণ তার হচ্ছে কর্মরে আসক্ত, তার অধিকারটা কর্মাধিকারী যে তা বর্ণাশ্রম ধর্ম। মোস্টলি কলিযুগের সব 99% হচ্ছে কর্মাধিকারী, সেটা তাকে দৈব বর্ণাশ্রম সিস্টম আডপ্ট করা হয়েছে, গোটে ন্যাচুরাল আটাচমেন্ট যাক স্বাভাবিক আসক্তি, আত্মজ্ঞান নাই সে উপর হায়ার স্টডি গোটে কম জাণি। স্বধর্মটা নির্মিত হুয়ে অধিকারী ভেদরে এবং অধিকার নির্ণয় করতে উচ্চ অধিকারী মানে, যেভাবে বর্ণাশ্রম ধর ব্রাহ্মণঙ্କ গাইডেন্সে সব চালুছে, কর্মী লোক জীবন বেদরে ব্রাহ্মণ অধীনে চালুছে, আমার গুরুঙ্କ অধীনে চাল। অর্জুনঙ্কু অর্জুন সমস্ত কথা চিন্তা করছেন, বেদের কথা চিন্তা করছেন, বেদের ধর্ম হচ্ছে এ সমস্ত চিন্তা করছেন, কিন্তু ভগবান শ্রীকৃষ্ণ কথাটি তাঙ্ক পাখে যে অনেক ধর্মর যে সূক্ষ্ম রহস্য যে জাঁতি তাঙ্ক কথা, তাঙ্ক কথা সে চিন্তা করুনা। ধর্ম অলগা, ধর্মর সূক্ষ্ম রহস্য, ধর্মস্য তত্ত্ব নিহিত গুহায়া মহাজন জেনুগত স্বতন্ত্র, নিহিত গুহায়া, ধর্ম এমতি পড়িকি জাঁতি, ধর্ম এমনি কি ভাবিয়া উচিত না, বহুত কিছু নলেজিয়াস পর্সন বহুত কল্টিভেট করুছি, গোটে কল্টিভেশন আছে না, সেটা ধর্ম জানা যায় না। ধর্মস্য তত্ত্ব নিহিত গুহায়া, ধর্মর তত্ত্ব না তো ধর্ম, ধর্মস্য তত্ত্ব সে শব্দ লাগিলে না, ধর্ম জানিছেন কিন্তু ধর্মর তত্ত্ব নিহিত গুহায়া, গুহায়া নিহিত, নিহিত গুহায় অত্যন্ত গুহ জিনিস, কনফিডেন্সিয়াল, সমস্ত জানেন ধর্ম, এটা ধর্মর তত্ত্বটা যে রহস্যটা আপ্লিকেবল পার্টিকুলার ক্যান্ডিডেট টাইম প্লেস এন্ড সার্কামস্টান্সেস, যেমনি প্রভুবাদ বিদেশ গেলে সেটা ফরেন ল্যান্ড, সেটা কোন আপ্লিকেবল, প্রভুবাদ বহু ডিস্টার্ব হতেন, প্রভুবাদ সেটা অলওয়েজ আই এম ডিস্টার্ব বিকজ এভরিওয়ান ইজ ক্রিটিসাইজিং মি, সো কল্ড ইন্ডিয়ানস আর অলওয়েজ ক্রিটিসাইজিং মি, religion, everyone knows what is religion. But the secret of religion only it revealed to Acharyas. Dharmasya tattva nita guhaya. It is confidence. You can study books, you can cultivate knowledge, you can know religion, yeah, this is religion, we have to do these things, we have to do this. But the secrets, according to position, according to adhikar, according to candidates, and according to time, place and circumstances. Which principle is applicable for which candidate in which time is very important. This will reveal to acharyas, not to common people. So then Arjuna is revealing, Arjuna sabu consider karuchanti. Mu kon kariya darkar, kon no kariya darkar, ko jinis ra kon, sabu consider karuchanti. But he is not considering about Krishna. He is not considering about Krishna's position. It is a problem. Amma jivana seta na, amma sabu kichi calculate karuche. କିନ୍ତୁ ଯିଏ ଆମକୁ ଅଧିକାର ଦେଇପାରିବେ, ଯିଏ ଆମକୁ ଜୀବନ ସମସ୍ୟା ସମାଧାନ କରିପାରିବେ, ସେ ଗୁରୁକୃଷ୍ଣଙ୍କ ବିଷୟରେ ଆମେ କେବେ ଚିନ୍ତା କରୁ, ଏଇଟା ଆମ ଡ୍ରବ୍ୟାକ୍। କେହି ଆମକୁ କେହି ଅଧିକାରଟାକୁ କେହି ପରିବର୍ତ୍ତନ କରିପାରିବେନି। କର୍ମାଧିକାରୀ କର୍ମାଧିକାର ସ୍ଥିତିରେ ରହିବ ହିଁ ରହିବ। କର୍ମାଧିକାରୀକୁ ଜ୍ଞାନାଧିକାର ସ୍ଥିତିକୁ ଯିବାକୁ ହେଲେ ତାକୁ ନିଷ୍କାମ କର୍ମ ଶ୍ରୀଗୁରୁଙ୍କର ଆଶ୍ରୟରେ ନିଷ୍କାମ ଭକ୍ତି ଯୋଗ ଆଚରଣ କରିବାକୁ ପଡ଼ିବ, ତାହେଲେ ତା ଅଧିକାରଟା ପରିବର୍ତ୍ତନ ହେବ। ଜ୍ଞାନାଧିକାର ସ୍ତରରେ ଅପରାଧ ନ କରି ଶ୍ରୀଗୁରୁ ହରିଗୁରୁ ବୈଷ୍ଣବଙ୍କର ଶ୍ରବଣ କୀର୍ତ୍ତନ ସହିତ ହରିଗୁରୁ ବୈଷ୍ଣବଙ୍କର ସେବା କଲେ, ଯଦି ନିରପରାଧ ରହିବେ, ସରଳ ଚିତ୍ର ନିଷ୍କପଟ ଚିତ୍ର ସେବା କରିବେ, ଗୁରୁ ବୈଷ୍ଣବ କୃପା ପାଇଲେ ଭକ୍ତି ଅଧିକାର ପାଇବେ। ତୁମର ଅଧିକାରଟା ତୁମେ ନିଷ୍କାମ ହେଇକି କର୍ମାଧିକାରରୁ ଜ୍ଞାନାଧିକାର ଯାଇପାରିବ, କିନ୍ତୁ ଜ୍ଞାନାଧିକାରରୁ ଭକ୍ତି ଅଧିକାର ଯାଇପାରିବ ନାହିଁ। ସେଟା ମହତ୍ତର କୃପା ଦରକାର, ଭକ୍ତିର ଅଧିକାର ତୁମେ ପାଇଲ। ତୁମ ପୋଜିସନ, ଆମର ପୋଜିସନ କ'ଣ? ଆମର କର୍ମୀ ପୋଜିସନ, ଆମେ କର୍ମୀ, ଆମର କର୍ମୀ ପୋଜିସନ, ପୋଜିସନଟା ଗୋଟେ ଆମର କର୍ମୀ। ଆମେ ଏନ୍ଜୟ କରିପାରିବା, ଡେ ଆଣ୍ଡ ନାଇଟ୍ ୱାର୍କ ଲାଇକ୍ ଆସିସ୍, ୱି କ୍ୟାନ୍ ଏନ୍ଜୟ। ଆମର ପୋଜିସନ ଇଜ୍ କର୍ମୀ, କର୍ମୀ ପୋଜିସନ, ୱି ଆର୍ ନଟ୍ ଭକ୍ତି ଅଧିକାରୀ, କର୍ମାଧିକାରୀ। There Gurudev used to say 99% in Kali Yuga are karmadhikaris. For them, varnashram dharma, under guidance of spiritual master, with simple heart, with engaged in loving service of Guru and Krishna, without attachment, without fruitive result, without aspiring something, then jnanadhikari. This is a very sukhma jinis, dharma se tattva nihita guha hai. Bhagavan sab kahi dela Arjuna. ତୁମେ କହୁଛ ମୁଁ ସେଇଟା ଆଭଏଡ଼ କରୁଛନ୍ତି, ଟ୍ରିକ୍ଲି ଏଇଟା ଗୋଟେ ଟ୍ରିକ୍ଲି ସେ ଆଭଏଡ଼ କରୁଛନ୍ତି, ଯେ ମୁଁ ବଣକୁ ଯିବାର କାରଣ କ'ଣ? ମୁଁ ଅହିଂସା, ଧର୍ମର ଅହିଂସା ହିଂସା ସହିତ କିଛି ମତଲବ ନାହିଁ। ଧର୍ମଟାକୁ ପାଳନ କରିବା ପାଇଁ ପଡ଼ିବ, ସେଥିରେ ହିଂସା ହେଇପାରେ, ଅହିଂସା ହେଇପାରେ। ଆମର ଅହିଂସା ଲକ୍ଷ୍ୟ ନୁହେଁ କି ହିଂସା ଲକ୍ଷ୍ୟ ନୁହେଁ, ଦୟା ଲକ୍ଷ୍ୟ ନୁହେଁ କି ସତ୍ୟ ଲକ୍ଷ୍ୟ ନୁହେଁ। ଲକ୍ଷ୍ୟ ହେଉଛନ୍ତି କୃଷ୍ଣ, କୃଷ୍ଣଙ୍କ ପାଖରେ କୌଣସି ଜିନିଷ ଆପ୍ଲିକେବୁଲ ନୁହେଁ, ସାମାଜିକ ନ୍ୟାୟ କିଛି ଆପ୍ଲିକେବୁଲ ନୁହେଁ। ତୁମେ ଧର୍ମର ଯେତେ ଜିନିଷ ରହିଛି, ଯେତେ ପାର୍ଟସ ରହିଛି, ସତ୍ୟ ଧର୍ମର ଅଙ୍ଗ, ଦୟା ଧର୍ମର ଅଙ୍ଗ, ଏସବୁ ଦାନ ଧର୍ମର ଅଙ୍ଗ, କିନ୍ତୁ ଇଏ ଇଣ୍ଡିଭିଜୁଆଲ କିଛି ଆକ୍ଟିଂ କରିପାରିବେ ନାହିଁ ସ୍ପିରିଟ ଭକ୍ତି ଦୁନିଆରେ। ତୁମେ ଦୟାବାନ ପୁରୁଷ ହେଇଛୁ, ଭଗବାନ ଭକ୍ତି କରୁନ, ତୁମ ଦୟାକୁ ରଖ, ତୁମେ ଦୟାକୁ ତୁମ ପାଖରେ ରଖ। ତୁମେ ବହୁତ ଲୋକଙ୍କୁ ଦୟା କରୁଛ, ଖାଇବା ପିଇବାକୁ ଦେଉଛ, ବହୁତ ହେଲ୍ପ କରୁଛ, କିନ୍ତୁ ତୁମେ ଭକ୍ତି ଆଚରଣ କରୁନ, ସେ ଦୟାକୁ ନେଇକି ତୁମେ ହିଁ ନରକକୁ ଯିବ। ଜଗତର କୌଣସି ସଦ୍ଗୁଣ ଜୀବକୁ ନରକ ମୁଖରୁ ବଞ୍ଚାଇ ପାରିବେନି। କୌଣସି ରାଇଟ୍ ଲଫୁଲ ରାଇଟଫୁଲ ନେଚର, ତୁମେ ବହୁତ ଯୁକ୍ତିତର୍କ ଜାଣିଛ, ବହୁତ ସୁନ୍ଦର କଥା କହୁଛ, ବହୁତ ସୁନ୍ଦର ତୁମର ବ୍ୟବହାରିକ ଜୀବନ, ତୁମେ ଯେତେ ପ୍ରକାର ସଦ୍ଗୁଣ ଜୀବକୁ କେବେ ହେଲେ ନରକରୁ ଉଦ୍ଧାର କରିପାରିବ ନାହିଁ। କୃଷ୍ଣ ଭକ୍ତି ବିନା ଜୀବର ସକଳ ଗୁଣ ହେଉଛି ନିଷ୍ଫଳ। ସେଥିପାଇଁ ଭକ୍ତିଗଣ ଠାକୁର କହିଲେ, ଗୁରୁଦେବ କୁହନ୍ତି ନା, ହେ ଭ୍ରାତାଗଣ, ସଦ୍ଗୁଣ ଅର୍ଜନ କରିବାକୁ ପ୍ରୟାସ କର ନା, ଚେଷ୍ଟା କର ନା, ବରଂ କୃଷ୍ଣ ଭକ୍ତି ଆଚରଣ କର, ସଦ୍ଗୁଣ ସ୍ୱତଃ ପ୍ରାପ୍ତ ହେବ। ତେଣୁ ଆମେ ଟ୍ରିକ୍ଲି ଆଭଏଡ଼ କରିବା, ଏଇଟା ଗୋଟେ ନେଚର କଣ୍ଡିସନ ସବୁ, ସେ ଗୋଟେ କୌଣସି ଗୋଟେ ବାହାନା କରିଦେବ ନାହିଁ, ସେଇଟା ନୁହେଁ, ସେଇଟା କମ୍ପ୍ରମାଇଜିଂ, ଏଇଟା ଗୋଟେ କମ୍ପ୍ରମାଇଜିଂ ରିଲିଜନ। ମାନେ ଷ୍ଟ୍ରିକ୍ଟଲି ଆମେ ଡିଭୋସନାଲ ଲାଇଫ ଫଲୋ କରୁଛୁ, ମାନେ ୱି ଆର୍ ଅନେବୁଲ ଟୁ ଡୁ ଇଟ୍, ଆମେ କରିପାରୁନେ, ଆମେ ଆଡମିଟ୍ କରିବା, ଦ୍ୟାଟ୍ ଇଜ୍ ଡିଫରେଣ୍ଟ। ବଟ୍ ଟ୍ରିକ୍ଲି ଆଭଏଡ଼ କରିପାରିବ ନାହିଁ, କାରଣ ଏଇଟା କୁକେଡ଼ନେସ୍କୁ ଆମେ ଆଲାଉ କରୁ। ଯୁକ୍ତିଟା ଏମିତି ଗୋଟେ କଣ୍ଡିସନ, ଗୋଟେ ବଦ୍ଧ ଲୋକର ବଦ୍ଧ ଜୀବର ଯୁକ୍ତିଟା ଏମିତି ସେ ଜଗତର ମୁଖକୁ ବନ୍ଦ କରିଦେବ, କିନ୍ତୁ ନିଜ ହାର୍ଟକୁ ସେ ଓପନ୍ କରିପାରିବେନି, କ୍ଲୋଜ୍ କରିପାରିବେନି, ସଫରିଂ ହବ। ଅର୍ଜୁନ ଯେଉଁ ଯୁକ୍ତି ଗୁଡ଼ିକ ଦେବ ନା, କେତେ ଭଗବାନ ଜାଣିଛନ୍ତି ନା ସିକ୍ରେଟଟା କ'ଣ। ପ୍ରତ୍ୟେକ ଲୋକ ଦେଖ ଜଗତର ଗୋଟେ ନେଚର ହେଲା, ପ୍ରତ୍ୟେକ ଲୋକ ତାଙ୍କର ଯୁକ୍ତି ଦ୍ୱାରା ନୈତିକ ନୈତିକ ଉପାୟରେ ହଉ, ଶାସ୍ତ୍ର ଉପାୟରେ ହଉ, ଧର୍ମ ଉପାୟରେ ହଉ, କୌଣସି ଦ୍ୱାରା ସେ ସବୁବେଳେ ଯେମିତି ଅନ୍ୟର ଗୋଟେ ମୁଖକୁ ମାନେ ବନ୍ଦ କରି ରଖିବ ସମସ୍ତେ। କେହି କେହି ବି ଗୋଟେ ଜୀବ ଚିନ୍ତା କରୁନି ବା କାହିଁକି ସେ ସେ ଅନେଷ୍ଟ ନୁହେଁ, ଅନେଷ୍ଟ ନୁହେଁ ସେ। ତାକୁ ଏମିତି ଗୋଟେ ଶରୀର ମିଳିଛି, ଆଉ ତା ଶରୀରର ସବୁଠୁ ବଡ଼ ପ୍ରୋବ୍ଲେମ ହେଲା ଏ ଯେଉଁ କାମନା, ଲଷ୍ଟ, ଗ୍ରିଡ୍ସ, ଏଙ୍ଗର, ୟା ସହିତ ପ୍ରୋମିନେଣ୍ଟ ହେଲା ଲଷ୍ଟ। ଆଉ ଏ ଲଷ୍ଟର ସଟଲ ଜିନିଷ ହେଲା ନେମ୍ ଫେମ୍ ପ୍ରେଷ୍ଟିଜ୍ ଆଡ୍ରେସନ୍, ଲାଭ ପୂଜା ପ୍ରତିଷ୍ଠା। ସେଥିପାଇଁ ସେ କ'ଣ କରିବ, ସେ ଟ୍ରିକ୍ଲି ଗୋଟେ ଜିନିଷକୁ ଆଭଏଡ୍ କରିବ। ଗୁରୁ ତାକୁ କହିଲେ ସେ ଟ୍ରିକ୍ଲି ଆଭଏଡ୍ କରିଦେବ, ଧର୍ମକୁ ଟ୍ରିକ୍ଲି ଆଭଏଡ୍ କେଉଁଥିପାଇଁ କରାଯାଏ, ଟ୍ରିକ୍ଲି ନା ମୋ ପୋଜିସନଟା ମୁଁ ଯଦି ମାନିନେବି ବାବୁ ଏଇଟା କରିଦେବି ତାହେଲେ ମୋତେ ଲୋକ ଛୋଟ ବୋଲି ମନେ କରିବେ, ତେଣୁ ମୁଁ କୌଣସି ଜାଗାରେ ଗୋଟେ କହିଦେଇକି ଖସି ପଳାଏ। ଏଇଟା ବହୁତ ବଡ଼ ଫେଲ୍ସ ନା, ନିଶ୍ଚିନ୍ତ ନୁହେଁ, ଏଇଟା ଠିକ୍ ନୁହେଁ। ଆମ ଗୁରୁଦେବଙ୍କୁ ତୁ ଶିଖିଛୁ, ଗୁରୁଦେବ ତ ମିଛ କଥା କହିପାରିବେନି, ସେ ଜାଣିଦେବେ, କାରଣ ସେ ପରମାତ୍ମା ତୁମେ ତ ମିଛ କଥା କହୁଛ ମାନେ ସେ ଜାଣିଦେବେ କ'ଣ ହେଲା, କ'ଣ କହୁଛ ପିଲା, ଦୁଇଥର ତିନିଥର ଡାକିଦେଲେ ତୁମେ ତ ଜାଣିଦେବ ଏ ମିଛ କଥା ବୋଲି। କାରଣ ଆମେ କଣ୍ଡିସନ ସୋଲ ନା, ଆମର କାମଟା ହେଲା ମୋ ପୋଜିସନଟା କେବେ ତଳକୁ ନ ଯାଉ, କଣ୍ଡିସନ ସୋଲ ଏଟା ଗୋଟେ ନେଚର। ଯିଏ ଯେଉଁ ସ୍ଥିତିରେ ରିକ୍ସାବାଲାଟା ତାର ସମ୍ମାନ ଜଗୁଛି, ଅଫିସରଟା ତା ରାଷ୍ଟ୍ରପତି ତା ସମ୍ମାନ ଜଗୁଛି, ତାଙ୍କ ପୋଜିସନ ଏଇଟା ନୁହେଁ, ସେ ଗୋଟେ ଆର୍ଟିଫିସିଆଲ ପୋଜିସନରେ ବସିଛନ୍ତି। କିନ୍ତୁ ଯିବ ଚାହିଁବେ ସବୁବେଳେ ମୁଁ ମୋର ସ୍ଥିତିଟାକୁ ଧର୍ମ ବରଂ ଧର୍ମର ନିୟମ ବରଂ ହେବ, କିନ୍ତୁ ମୋ ସ୍ଥିତିଟା କେବେ ଏପଟ ସେପଟ ନ ହଉ, ଏଇଟା କଣ୍ଡିସନ ସୋଲ ନେଚର। ଅର୍ଜୁନ ସେଥିପାଇଁ ଟ୍ରିକ୍ଲି ଆଭଏଡ୍ କରୁଥିଲେ ଭଗବାନ, ଷ୍ଟ୍ରେଟ୍ଲି ପ୍ରଥମ ପ୍ରଥମ ଅଧ୍ୟାୟରୁ ଉତ୍ତରକୁ ଦଉଛନ୍ତି ଏଇ ଶ୍ଳୋକରେ, ଭୟାତରଣାଦୁ ପରତଃ ମତ୍ସ୍ୟତେ ତ୍ୱଂ ମହାରଥା ଯେ ସା ଚ ତ୍ୱଂ ବହୁମତ ଭୂତ୍ୱା ଯାସ୍ୟସି ଲାଘବଂ। ଅର୍ଜୁନ ଟ୍ରିକି କଥା କୁହନି, ଭକ୍ତି ଯୋଗରେ ଯଦି ସବୁଠୁ ବଡ କିଛି ଅଫେନ୍ସ ଥାଏ ଚତୁରଲିଙ୍ଗ, କନିଂ ନେଚର ଗ୍ରେଟେଷ୍ଟ ଅଫେନ୍ସ ଟୁ ଡିଭୋସନାଲ ଲାଇଫ, କନିଂ ନେଚର ଭଲ ନୁହେଁ, ବିଲକୁଲ ଗୋଟେ ଟ୍ରିକ୍ଲି ଜିନିଷ କଥାବାର୍ତ୍ତା କରିବା, ଟ୍ରିକ୍ଲି ଗୋଟେ ଆଭଏଡ୍ କରିବା ଅଫେନ୍ସିଭ ଏଇଟା, ୟେସ୍ ୟେସ୍ ନୋ ନୋ ଆମେ କରିପାରିବାନି, ବା ସବୁବେଳେ ତ ୟେସ୍ ନୋ ସବୁବେଳେ ସତ୍ୟ କଥା କହିହେବନି, କିନ୍ତୁ କପଟଟା ବା ଗୋଟେ ଟ୍ରିକ୍ଲି ଆଭଏଡ୍ କରିବା, କନିଂ ନେଚରଟା ଏଇଟା ଭକ୍ତି ଯୋଗ ପାଇଁ ଗୋଟେ ଅପରାଧମୂଳକ ଜିନିଷ। କାହିଁକିନା ଭଗବାନ ସତ୍ୟ ବାସ୍ତବ, ଗୋଟେ ବାସ୍ତବ ପାଖରେ ଆମେ ବାସ୍ତବ କେତେ ଦିନ ଲୁଚେଇ ରଖିବା, ଆଡମିଟ୍ କରିନେବା। ଗୁରୁଦେବ କହୁଛନ୍ତି ଆଡମିଟ୍ ୟୋର ଓନ୍ ଫଲ୍ଟ, ଆମେ 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 ସମାଜ ଆଗରେ କରିପାରିବାନି, ସମାଜ ଆମକୁ ଘୃଣା ଦୃଷ୍ଟିରେ ଦେଖିପାରେ, ଆମକୁ ନିରାଶ କରିଦେଇପାରେ, କମ୍ ସେ କମ୍ ତ ଭଗବାନଙ୍କ ପାଖରେ ଆମେ ପ୍ରାର୍ଥନା କରିବା ଦରକାର, ଗୋଟେ ଜୀବ ଭଗବାନଙ୍କ କଥା କହିବା ଦରକାର, ପ୍ରଭୁ ମୁଁ ଏଇଭଳିଆ ଗୋଟେ ପାପିଟା ଅପରାଧୀଟା। ଜଗତର ସବୁ ଜିନିଷ କହିହେବନି, କିନ୍ତୁ ଅନ୍ତରରେ ଭଗବାନ ଅଛନ୍ତି ନା, ଯେତେବେଳେ ଅନ୍ତରରେ ପରମାତ୍ମାଙ୍କ ପାଖରେ ଗୋଟେ ଜୀବ ସମର୍ପଣ ହୁଏ, ପରମାତ୍ମା ବାହାରେ ଗୁରୁ ସ୍ୱରୂପରୁ ରହିଛନ୍ତି, ଗୁରୁ ସେ ଜିନିଷକୁ ଜାଣିଦେବେ, ତାପରେ ବ୍ୟବସ୍ଥା ବି ଆସିଛି ଜୀବର, ଏଇଟା ଗୋଟେ କନେକ୍ସନ୍ ନା ପରମାତ୍ମାଙ୍କ ସହିତ, ପରମାତ୍ମା ହୃଦୟ ଭିତରେ ବସିକି ଗୋଟେ ଚାରିଟର ଭଳିଆ ସାରଥି ଭଳିଆ ତୁମକୁ ଚଳାଉଛନ୍ତି, ପ୍ରତି ମୋମେଣ୍ଟରେ ଆମର ରେକର୍ଡିଂ ସେ ରଖୁଛନ୍ତି, ଏଇଟା ଗୋଟେ ଭଲ ଜିନିଷ ନା, କନିଂ ନେଚର ଏଇଟା ଗୋଟେ ବହୁତ ଖରାପ ଜିନିଷ। ୟେସ୍ ୟେସ୍ ନୋ ନୋ, ଆମେ ଭୁଲ କରୁଛେ ତାର ପ୍ରାଶ୍ଚିତ୍ୟ ଜଗତର କେହି ବି ଆମ ଭୁଲଟାକୁ କିଏ କରିପାରିବେ ନା, ଆମକୁ ହିଁ କରିବାକୁ ପଡ଼ିବ ପ୍ରାଶ୍ଚିତ୍ୟ, ତାର ପ୍ରାଶ୍ଚିତ୍ୟ ହେଲା ହିଁ ଆମକୁ ଭଗବାନଙ୍କ ପାଖରେ ଜଣେଇବାକୁ ପଡ଼ିବ। ସେ ଆଡମିଟ୍ଟା ଏମିତି ହେବା ଦରକାର, ସେ ଯେଉଁ କ'ଣ କୁହାଯାଏ ନିଜର ଭୁଲଟାକୁ ଆମେ ଏମିତି ଭଗବାନଙ୍କର ସ୍ୱୀକାର କରିବା ଦରକାର, ଭଗବାନ ଯେଉଁଥିରେ ମାନେ ତାଙ୍କ ହୃଦୟ ବିଗଳିତ ହୁଏ, ସେ ବ୍ୟବସ୍ଥା କରନ୍ତୁ ଗୋଟେ ଜୀବ। କାରଣ ଏ ଜଗତରେ ଦେଖ କେତେ ଲ ହାର୍ଡ ଆଣ୍ଡ ଫାଷ୍ଟ ରୁଲ୍ସ ଅଛି, ଆପଣ ଦେଖନ୍ତୁ କେଉଁଠି ଟ୍ରାଫିକ୍ ସିଷ୍ଟମକୁ ତ ଆରମ୍ଭ ନେଇ ଯେକୌଣସି ଗୋଟେ ଆମର ବର୍ଡ଼ର ଯେଉଁ ନାହିଁ କି ସବୁ କ୍ରସିଂ ବର୍ଡ଼ର ଗୁଡ଼ାକ ଅଛି, ଇଣ୍ଡିଆ ପାକିସ୍ତାନ, ବାଂଲାଦେଶ ଇଣ୍ଡିଆ, ହାର୍ଡ ଆଣ୍ଡ ଫାଷ୍ଟ ରୁଲ୍ ସେଟ୍ ସବୁ, ତୁମର ବିନା ପାସପୋର୍ଟ ତୁମର ଇଏ, କିନ୍ତୁ ସବୁ ଜିନିଷ ସବୁ ଲ ରହିଛି, କିନ୍ତୁ ଗୋଟେରେ ସବୁ ଲ ଗୋଟିଏ ହେଉଛି, ଯେତେ ଜଣେ ଆଡମିଟ୍ କରିନେଉଛି ଆଜ୍ଞା ଭୁଲରେ ପଶି ଆସିଲି। ମୋର ଭିସା ନାହିଁ ଆଜ୍ଞା, ମୁଁ ଟିକେ ଭୁଲରେ ପଶି ଆସିଛି ମୋତେ ଟିକେ, ତାକୁ ଇମିଡ଼ିଏଟଲି ଗୋଟେ କନସେସନ୍ କର, ଠିକ୍ ଅଛି ତା ଭିସାଟା ତୁ ସାଙ୍କସନ୍ କର, ଯେମିତି ବାଂଲାଦେଶରେ ଗୋଟେ ଲୋକ ପଶିଗଲା ତ ପୋଲିସ ଧର ନେଲା, ସେ ଇଣ୍ଡିଆ ଫେରିପାରିବନି, ତା ପାସପୋର୍ଟଟା କ'ଣ ରୁଦ୍ଧ କରିଦିଆଯିବ ନା, ସେଠି ଆଡ଼ମିଟ୍ କରୁନ ନା ଆଜ୍ଞା, ଏମିତି ମୁଁ ଆସିଥିଲି ଆଉ ଭୁଲରେ ଚାଲିଛି, ଆପଣ ମୋତେ ଟିକେ କ୍ଷମା କର ସାଙ୍କସନ୍। ଏଇ ଟ୍ରକ୍ ଡ୍ରାଇଭର କଥା ମୁଁ ଶିଖିଛି, ଆଉ ଟ୍ରକ୍ ଡ୍ରାଇଭର ମୁଁ ଯେଉଁ ମର୍ଡ଼ର କରିଦିଅନ୍ତି, ଯେଉଁ ଗାଡ଼ି ମାରିଦେବେ, ମାରିଦେଇକି ସେ ସାଙ୍ଗେ ସାଙ୍ଗେ ଯାଇକି ପୋଲିସ ଷ୍ଟେସନ ବସିଯିବେ, ତାଙ୍କର ଲାଇସେନ୍ସଟା କ୍ୟାନସଲ୍ ହବନି। ଯେ ଜଗତରେ ଏଇଟା ନିୟମ ଅଛି ଭଗବାନ ପାଖରେ, କେମିତି ନିୟମ ନାହିଁ, ଯିବା ପାଇଁ ବହୁତ ବଡ଼ ସୁଯୋଗ ଭଗବାନ ଦେଇଛନ୍ତି କନିଂ, ବିଶେଷ କରି ଭକ୍ତମାନେ। ଆଉ କନିଂଟା ହୁଣ୍ଡା ଲୋକ ପାଖରେ ହେଲେ କିଛି ଅସୁବିଧା ନାହିଁ, ଚତୁରାମିଟା ଗୋଟେ ହୁଣ୍ଡା ଲୋକ ପାଖରେ କହିଲେ କ'ଣ ହବ, ସେ ତାର ତୁମକୁ ଭଲ ବୋଲି ଭାବିବ, କିନ୍ତୁ କନିଂଟା ତୁମେ ଯଦି କନିଂ ଲୋକ ପାଖରେ ଦେଖେଇବ ସିଦ୍ଧାର୍ଥ ହବ। କୃଷ୍ଣ ହେଉଛନ୍ତି ଜଗତର ସବୁଠୁ ଚତୁର ଡିଭୋଟି, କାହିଁକି ତା ଲାଇଫରେ ଡିଫିଟ୍ ହେଉଛି କି ଭାବିଲେ ବୁଝୁଛ କି ନାହିଁ, ତୁମେ ଦୁନିଆର ବୁଦ୍ଧିଆ ଦେଖାଉଥିଲ ସେଇଟା ଅଲଗା, ଏଠି କୃଷ୍ଣ ଅଛନ୍ତି ସେ ଦେଖ ତୁ ପଙ୍କାଗ୍ର ରଖିଦେଉଛନ୍ତି, ଦୁନିଆ ବାହାରେ ଦୁନିଆ ଚତୁର ଆମେ ଦେଖେଇବ, କାହିଁକି ବାହାର ଲୋକ ହୁଣ୍ଡା, ସେ ପରମାତ୍ମା ନୁହନ୍ତି, ସେ ତୁମ ବୁଦ୍ଧି ଭିତରେ ବସିପାରିବେନି, କିନ୍ତୁ କୃଷ୍ଣ ହେଉଛନ୍ତି ଚତୁର, ତାଙ୍କ ମତରେ ତୁମେ ଚତୁର ବି କଲା ମାନେ ସେ ତୁମକୁ ଘୂରେଇଦେବେ, ସେ କୃଷ୍ଣ ସର ଲୋକଙ୍କୁ ଭଲ ପାଆନ୍ତି, କୌଣସି ପ୍ରକାର କପଟା ତା କୃଷ୍ଣଙ୍କ ଆଗରେ କେବେ ଠିଆ ହେଇପାରିବନି, କାରଣ ସେ ହେଉଛନ୍ତି ସତ୍ୟ, ସତ୍ୟବ୍ରତମ ସତ୍ୟ ସତ୍ୟବ୍ରତମ ସତ୍ୟମ, ସେ ଶ୍ଳୋକ ଅଛି ନା, ସତ୍ୟସ୍ୟ ଯୋନି ନିହିତସ୍ୟ ସତ୍ୟ ସତ୍ୟସ୍ୟ ସତ୍ୟା ମୃତର ସତ୍ୟ ନେତ୍ରମ ସତ୍ୟାତ୍ମକମ ତ୍ୱମ ଶରଣମ ପ୍ରପନ୍ନା। ଦେବତାମାନେ ଖାଲି ସତ୍ୟରେ ସ୍ତୁତି କଲେ ଗର୍ବସ୍ତୁତି, ଆପଣ ସତ୍ୟ ସ୍ୱରୂପ, ସତ୍ୟ ପାଖରେ କେବେ ମିଥ୍ୟା ରହିପାରିବେନି। ତେଣୁ ଆମର ଆମେ ଯେ ଗୋଟେ ସେମିତି ଆମ ଭିତରେ ଯେ ଆସିବନି ଏ ଜିନିଷ, କପଟତା ଆସିବନି, ଚତୁରତା ଆସିବନି, ଏଇଟା ଆସିବ, କାରଣ ଆମେ ଭୌତିକ ଦୁନିଆରେ ରହୁଛେ, କିନ୍ତୁ ସବୁବେଳେ ମନେ ରଖିବାକୁ ପଡ଼ିବ ଆମର ଅନ୍ତର୍ଭାବଟାକୁ ଯେପର୍ଯ୍ୟନ୍ତ ଆମେ ଭଗବାନଙ୍କ ନିକଟରେ ପହଞ୍ଚେଇ ନପାରୁଛେ, ପ୍ରଭୁ ଆମର କୌଣସି ଜିନିଷକୁ ସ୍ୱୀକାର କରିବେନି। ମଣିଷ ବି ଗୋଟେ ଚତୁର ଲୋକକୁ ଘୃଣା କରେ, ଏଇଟା ଭାରି ଚାଲାକ ଲୋକଟା, ଚାଲାକିଆ କୁହନ୍ତିନି, ଏଇଟା ଭାରି ଚାଲାକିଆ ଅଛି, କେହି ଭଲ ପାଆନ୍ତିନି ଚାଲାକିଆକୁ, କେବଳ ଚୋର ଭଲ, ଚୋର ଗୁଡ଼ାକ ଭଲ ପାଆନ୍ତି ଚାଲାକିଆ, ଚୋର ଯେଉଁ ଲୋକଙ୍କୁ ସବୁ ଗ୍ରୁପ୍ କରନ୍ତି କେମିତି କରନ୍ତି, ଚାଲାକିଆ କିଏ ଧରିଆଣ, ଖରାପ କାମରେ ଚାଲିଖିଆ ଲୋକ ଭଲ ପାଆନ୍ତି ନା, ସରଳ ଲୋକ ସବୁ କାମରେ ଲୋକ ଭଲ ପାଆନ୍ତି, ଭଗବାନ ପାଖରେ ଦେଲେ ଚଳିବନି। ଅର୍ଜୁନ ଯେଉଁ ଟ୍ରିକ୍ ଆଭଏଡ଼ କରୁଛନ୍ତି, ନାଇଁ ନାଇଁ ନାଇଁ, ଭଗବାନ କହିଲେ ତୁମେ କହୁଛ କ'ଣ, ମୁଁ ପଳେଇଗଲି, ଲୋକ ଲୋକ କ'ଣ କହିବେ, ମୁଁ ଅହିଂସାବ୍ରତ ଆଚରଣ କଲି। ଭଗବାନ ଏଠି କହୁଛନ୍ତି, ଯେଉଁ ମହାରଥୀମାନେ ତୁମର ନାମ ଯଶ ସୁନାମ ଆଦି ଶ୍ରବଣ କରି ତୁମକୁ ଖୁବ୍ ଉଚ୍ଚାସନ ଦେଇଥାନ୍ତି, ସେମାନେ ବର୍ତ୍ତମାନ ତୁମର ରଣକ୍ଷେତ୍ର ତ୍ୟାଗ କରିବା ଭାବି ଯେ ତୁମେ ଭୟରେ ଏପରି କରୁଛ, ସେମାନେ ତୁମକୁ ଭୀରୁ ବୋଲି ଭାବିବେ, ତୁମେ ଅହିଂସା କରୁଛ ବୋଲି ଭାବିବେନି, ତୁମେ ଭୀରୁ ବୋଲି ଭାବିବେ, ତୁମ ଆଇଡ଼ିଆଟା ସବୁଠୁ ତୁମେ ଠିକ୍ ବୋଲି ମନେ କରେ। ଜୀବନ ବିଶେଷ କରି ଭକ୍ତି ଜୀବନରେ ସବୁଠୁ ବଡ଼ ଡିଫିଟ୍ ହେଲା, ସବୁଠୁ ବଡ଼ ପରାସ୍ତ ହେଲା ନିଜର ଆଇଡ଼ିଆ, ଆମେ ଯେତେବେଳେ ନିଜର ବୁଦ୍ଧିଟାକୁ ଲଗାଉଥିବା ସେତେବେଳେ ଆମର ପରାସ୍ତ ହେଉଥିବା, କାରଣ ସବୁବେଳେ ମନେ ରଖିବାକୁ ପଡ଼ିବ ଯେତେ ଆମେ ବୁଦ୍ଧିମାନ ହେଲେ ବି ଆମ କର୍ମଫଳ ଆଉ କାଳ ଠାରୁ କି ବୁଦ୍ଧିମାନ ନୁହନ୍ତି, କାରଣ କାଳ ଠେଲି କର୍ମଫଳ ଯୋଗୁଁ କାଳ କ'ଣ କରି ତୁମକୁ ଠେଲିକି ନେଇକି ସେ ଜାଗାରେ ପହଞ୍ଚେ, ସେଇଟା ତୁମେ କେବେ ଚେକ୍ କରିପାରିବ। ଆମେ ଯେତେ ଚତୁର ହେଲେ ବି ଟାଇମ୍ ବହୁତ ଭେରି ପାୱାରଫୁଲ, କନିଂଟା ଆମେ ତୁମର ଯେତେ କନିଂ ନେଚର ଥାଉ, ଯେମିତି ଦୁର୍ଯୋଧନ ଭାଇ ବହୁତ କନିଂ, ତାକୁ ସବୁ କାଳ ସବୁ କାଳ ତାର ପ୍ଲାନ୍ ନଷ୍ଟ କରୁଥିଲା, ସେଇଟା କର୍ମ ଫଳଟା ଗୋଟେ ଏମିତିକା ଜିନିଷ, ତୁମେ ଯେତେ ପ୍ରକାର ଯୋଜନା କଲେ ସେଇଟା ଭାଙ୍ଗି ଯିବ। ତେଣୁ ଭଗବାନଙ୍କର ଭକ୍ତମାନେ କ'ଣ କରନ୍ତି, ଗୋଟେ ସୁନ୍ଦର ଟ୍ରିକ୍ରେ ଜୀବନଯାପନ କରନ୍ତି, ଜାଣିଛନ୍ତି ମୋର କର୍ମଫଳଟା ଅଛି, ଆଉ କର୍ମଫଳ ଖଣ୍ଡନ କୌଣସି ଦ୍ୱାରା ହେଇପାରିବନି, କେବଳ ଭଗବାନଙ୍କ ଶରଣାଗତ ଦ୍ୱାରା ହେବ। ଆମେ 30% ସରେଣ୍ଡର ହେଲେ 30% ପ୍ରୋଟେକ୍ସନ୍, ଗୁରୁଦେବ କୁହନ୍ତି 50% ସରେଣ୍ଡର ହେଲେ 50% ପ୍ରୋଟେକ୍ସନ୍, କାଳ ସେତିକି ପରିମାଣରେ ସେ ରିଲିଜ୍ କରିଦେବ, ଭଗବାନଙ୍କ ଶକ୍ତିରେ ଆସିବ। ତେଣୁ କୌଣସି ବୁଦ୍ଧି ଦ୍ୱାରା ଏଇଟା ହେଇପାରିବନି, କୌଣସି ବୁଦ୍ଧି ଦ୍ୱାରା ଏଇଟା ସମାଧାନ ହେଇପାରିବନି, ଯାହାକୁ ଯେଉଁ ରାସ୍ତାରେ ଯେମିତି ଭଗବାନ ନେବା କଥା ସେଇଟା ଯୋଜନା ହେଇକି ରହିଛି, ସେଇଟାକୁ ଘୁରେଇ ଦେଇପାରିବେ। ଯେମିତି ଆପଣ ଦେଖୁନାହାନ୍ତି ନ୍ୟାସନାଲ୍ ହାଇୱେ ଅଛି, ଟ୍ରାଫିକ୍ କଣ୍ଟ୍ରୋଲ ଯେଉଁ ସବୁ ଏଠି ସବୁ ନାହିଁ, ସବୁ ବିଦେଶରେ ଅଛି, ସାଙ୍ଗେ ସାଙ୍ଗେ ସେ ରୋଡ୍ ବ୍ଲକ୍ କରିଦେଇ ତାଙ୍କ ଡାଇଗ୍ରାମ ଦେଇଦେବେ ତାଙ୍କ ନେଟ୍ରେ, ତୁମେ ଏଇ ଡିରେକ୍ସନ୍ରେ ଯାଅ, ହଁ ତା ପାଖରେ ରୋଡ୍ ଅଛି, ତା ପାଖରେ ରୋଡ୍ ରହିଛି, ଆପଣ କେନାଲ ବନ୍ଦର, ଆମର ଯେଉଁ କେନାଲ ବନ୍ଦର ଜଣେ ଆସିବ, ଆମେ ତାକୁ ରୋଡ୍ ଦେବା, ଏ ଠିକ୍ ଅଛି ଗାଡ଼ି ବ୍ଲକ୍ କରିଦେବା, କେତେ ବୁଲା, ସେ ବୁଲେଇ ବୁଲେଇ ବି ପାରିବିନି, ବୁଝିବ କୁଆଡ଼େ, ତ ରୋଡ୍ ନାହିଁ ନା, ଭଗବାନ ପାଖରେ ୱେ ଅଛି, ଆମ ପାଖରେ ୱେ ନାହିଁ, ଆମ ଗୋଟିଏ ରୋଡ୍, ସେ ବୁଲେଇଲା ଖାଲରେ ପଡ଼ିଲ, ତୁମେ ଯେଉଁ ବୁଦ୍ଧି ବୁଦ୍ଧି ଦେଖେଇବ, ବୁଦ୍ଧି ଦେଖେଇଲେ ତୁମେ ଖାଲରେ ପଡ଼ିଲ ନା କ'ଣ ବୁଲିବୁ, ଯେତେ ବୁଦ୍ଧି ଖର୍ଚ୍ଚ କଲ କ'ଣ ଆଣିଲୁ, ଛୋଟାଇ ବସିଛ ନା ଯେ ପ୍ରତ୍ୟେକ ମଣିଷ ଯେତେ ଯେତେ ବୁଦ୍ଧି ଖର୍ଚ୍ଚ ହେଉଛି, ମୁଁ ଖସିକି ଟିକେ, ଯେତେ ତୁମେ ଖସିବ ଯେ ରୋଡ୍ ତ ଗୋଟେ, ବୁଲେଇବୁ ତ ପଛ ଲାଗିଲାଣି, ସେ ଗାଡ଼ି ସବୁ ଦେଖିଛି ନା, ଖାଲି ବୁଲେଇଲା ବେଳେ ପଛ ଲାଗିଲାଣି, ଆଗ ରୋଡ୍ ଆଗ ଲାଗିଲାଣି, କିଛି ଗାଡ଼ି ଟେକି ପାରୁନଥିବ, ମାଲ୍ ଲୋଡ୍ ହେଇଥିବ, କାଦୁଅ ହେଇଥିବ, ସେଭଳି ସେ ଗାଡ଼ିର ଅବସ୍ଥା ଯାହା, କାରଣ ତ ନେକ୍ସଟ ରୋଡ୍ ନାହିଁ, ଭଗବାନ ପାଖରେ ବହୁତ ରୋଡ୍ ଅଛି, ଗୋଟେ ଯିବକୁ ବହୁତ ଡିରେକ୍ସନ୍ ଘୁରେଇଦେବେ, ସବୁ ବ୍ୟବସ୍ଥା ସେ କରିଦେଇପାରିବେ, ଜଣେ ଜଣେ ଶୁଦ୍ଧାତ୍ମା ତାକୁ କୁହାଯିବ, ସରଳ ଯିବ, ସେ କେବଳ ଏତିକି ବୁଝିବା ଜୀବନର ଚେଷ୍ଟା କରିବ, ଜୀବନ ଗୋଟେ ବହୁତ ସରଳ ଜୀବନ, ଭକ୍ତି ଜୀବନ ଗୋଟେ ବହୁତ ସରଳ ଜୀବନ, ଗୋଟେ ଜିନିଷ ବୁଝିବାକୁ ପଡ଼ିବ, ମୋ ହାତରେ କିଛି ନାହିଁ, ଏତିକି ଯିଏ ବୁଝିଦେଲା ଆଉ ସେଇ ସେଇ ପ୍ଲାନ୍ରେ ଚାଲିଲା, ତା ପାଇଁ ତାର ଯେତିକି ଯେତିକି ବାଟେ କୃଷ୍ଣ ନୂଆ କଥା ନେବେ, ଆଜି ହଉଛି ମୁଁ କିଛି କରିପାରିବି, ମୋ ହାତରେ ସବୁ ଅଛି, ମୁଁ ଟ୍ରାଏ କରିବି, ସେ ଗଲା, ସେ ଚେଷ୍ଟା କଲେ ସେ ମୋ ହାତରେ କିଛି ନାହିଁ, ସେଇଟା ମୋ ହାତରେ କିଛି ନାହିଁ, ଏଇଟା ଆମର କଥା ନୁହେଁ, ଏଇଟା ଗୀତାରେ କହିଦେଲେ କର୍ମ ନିବା ଅଧିକାର ତୁ ମା ଫୁଲିଶୁ କଥା ଅଛ, ଗୀତାରେ ବି କହିଦେଇଛି, ଅଧିଷ୍ଠାନ କଥା କର୍ତ୍ତା କରଣ ପୃଥକ ବିଧା ବିବିଧାତ୍ ପୃଥକ ଦୈବ ଚୈବାର୍ଯ୍ୟ ପଞ୍ଚମ, ମୁଁ ପଞ୍ଚମ ଫ୍ୟାକ୍ଟର, ତେଣୁ ସବୁ କାମ କଲେ ମୋ ହାତରେ ସବୁ ଘୁରେଇଦେବି, ବହୁତ ସିମ୍ପଲ ଜିନିଷ, ଡାଇଜେଷ୍ଟ କରିବା କଷ୍ଟ ହେଉଛି, କାରଣ ବୁଦ୍ଧି ଗୁଡ଼ାକ ଅଛି, ଇଣ୍ଟେଲିଜେନ୍ସ ମାନେ ବଳ ଅଛି, ଉପାୟ ଗୁଡ଼ା ଦେଖାଯାଉଛି, ହବନି ନା, ସେଥିପାଇଁ ଗୋଟିଏ ଜିନିଷ ମୋ ହାତରେ କିଛି ନାହିଁ, ମୋ ହାତରେ କିଛି ନାହିଁ, ସେଇଟାକୁ ଜଣକୁ କନଭିନ୍ସ ହେବାକୁ ପଡ଼େ ପୁରା ମାଇଣ୍ଡକୁ, ନାହିଁ ମୋ ହାତରେ ପ୍ରକୃତରେ କିଛି ନାହିଁ, ମୁଁ ସବୁ କରୁଛି କିନ୍ତୁ କିଛି ନାହିଁ, ଏଇଟା ଗୋଟେ ଏମିତିକା ଜିନିଷ, ଜଣେ ଜଣେ ତୁମର ଯେଉଁ ମୂଲ୍ୟ କେତେ ଟଙ୍କା ପାଉଛନ୍ତି, ଭାବିଲେ ମୂଲ ମୁଜୁରୀ ଲାଗୁଛନ୍ତି କେତେ ଟଙ୍କା ପାଉଛନ୍ତି, 400 ଟଙ୍କା, ସେ ଜଏନ୍ କଲା ମାନେ 400 ନା, ଆଉ ତୁମର କାମ ହେଲା ନ ହେଲା କ'ଣ, ତୁମେ 10 ଖଣ୍ଡ ଇଟା ଉଠିଲେ 400, 200 ଇଟା ଉଠିଲେ 400, ପାଣି ବୋହିଲେ 400, ବାଡ଼ି ସିମେଣ୍ଟ ଗୋଳେଇଲେ ବି 400, ତା ରାଇଟ୍ସ ଅଛି ନା, ଆଉ ସନ୍ଧ୍ୟାବେଳୁ 400 ଟଙ୍କା ପାଇବ, ତାକୁ ତୁମେ କହିବ ମୁଁ ଦେବୁନି ବୋଲି, ପୋଲିସ ଷ୍ଟେସନ ଚାଲିଲେ ତୁମେ ଟାଣିଦେବ, ଆମର ଏଭଳିଆ ଏଠା ଏଭଳିଆ ଜାଗା, ଜୀବନ ସାରା ଖଟିକି ଷୋଳମାଳା ଜପ କରିକି ନାମ ଭୋଜନ କରିକି ମଙ୍ଗଳାରତୀ ହେଇକି ତିଳକ ମାରି 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 ତ ମୁଣ୍ଡର ଦାଗ ତିଳକ ଦାଗ ହେଇଗଲାଣି, ସବୁ ହେଇଗଲା ପରେ ତୁମେ କହିପାରିବନି କାହିଁକି ମୋତେ ଫଳ ମିଳିବନି, ଆମ ହାତରେ ତ କିଛି ନାହିଁ, କାରଣ ଏଟା ତ ଗୋଟେ ସ୍ୱତନ୍ତ୍ର ଜିନିଷ, ଆଉ ଯୁବକୁ ସେ କ'ଣ କରିବ, ବଡ଼ ଲୋକକୁ ଉତ୍ତର ନାହିଁ, ଆମର ଓଡ଼ିଆ ନାହିଁ, ବଡ଼ ଲୋକକୁ ଉତ୍ତର ନାହିଁ, ହଁ ଆଉ ସ୍ୱର୍ଗକୁ ନିଶୁଣ ନାହିଁ, ସ୍ୱର୍ଗକୁ କିଏ ସେ ଟିଚର ଚଢ଼ିପାରିବ ନା, ବଡ଼ ଲୋକ କିଏ ଉତ୍ତର ଦେଇପାରିବ, ଭଗବାନ ବଡ଼ ଲୋକ ତାଙ୍କର କ'ଣ କରିବେ ତାକୁ କିଛି କହିହବନି, ତାଙ୍କ ଇଚ୍ଛା କେଉଁ ଯୁବକୁ ଉଦ୍ଧାର କରିବେ, ନହେଲେ କାହା ସାଙ୍ଗେ ଖେଳିବା ପାଇଁ ଯେମିତି ଖେଳିବେ, ତାଙ୍କର ଇଚ୍ଛା ତୁମ ସାଙ୍ଗେ ଖେଳିବେ ଖେଳିବେ, ତୁମେ କ'ଣ ତାଙ୍କଟା କଲେ କ'ଣ ହବ, ସ୍ୱାମୀ ସ୍ତ୍ରୀ ତାଙ୍କଟା ଲାଗି ସେ କୋର୍ଟରେ କାନ୍ଦୁଏ, ସେ ମୋତେ ଓକିଲ କହୁଥିଲା, ସେ ଆମର ବୁଲାରେ ସେ ଓକିଲ, ସେ କହିଲା କହିଲା ଆଜ୍ଞା ଡିଭୋର୍ସ ପେପର ସାଇନ୍ ହଉଥିବ ଆଣି ସେ କାନ୍ଦୁ, ଇଏ ତାକୁ ଦେଖୁଥିବ ସେ ତାକୁ କାନ୍ଦୁ, କିରେ ଆମେ ତୁମର କାଉନସିଲ୍ କଲୁ, ତୁମେ ସାଙ୍ଗ ରୁହ, ସାଙ୍ଗ ରହୁନ, କିନ୍ତୁ କାନ୍ଦିକି ଡିଭୋର୍ସ ଦିଆହଉଛି, ତାର କ'ଣ ମାନେ ଯିବ ଦେଖ, କିଛି ନାହିଁ, ବଡ଼ ଲୋକ ସେ ଏମିତି କରିଦେଉଛନ୍ତି, ସବୁ ଜାଣୁଥିବ କିଛି କରିପାରୁନଥିବ, ସେ ତାକୁ ତା ସାଙ୍ଗରେ ରହିଥିଲା ନା ଦିନି, ୟା ଭୁଲଟା ବୁଝୁଛି, ତା ଭୁଲଟା ବୁଝୁଛି, କିନ୍ତୁ ଆଗକୁ ଚାଲିଯାଇଛନ୍ତି, ଆଉ ଫେରିବେନି ପଛକୁ, କେତେ କାଉନସିଲିଂ ଲୟର ମାନେ କରୁଛନ୍ତି, କାରଣ ତାଙ୍କର ଲୟରଟା ମୁଁ ଦେଖୁଥିଲି, ସେ କେବେ କହିବେନି ତୁମେ ଡିଭୋର୍ସ କର ବୋଲି, ମୁଁ ସେ ପଢ଼ାଉଥିଲା ନା, ମୁଁ ତାଙ୍କ କର୍ମୀ ଲୋକ ତୁମେ ବହୁତ ଜିନିଷ ଶିଖୁଛି, ସେ କେବେ ତାଙ୍କ ପ୍ରିନ୍ସିପାଲ ନେ ତୁମେ ଡିଭୋର୍ସ କର ବୋଲି, ଆମ ପ୍ରିନ୍ସିପାଲ ହେଲା ସାଙ୍ଗରୁ, ଆମେ ଚେଷ୍ଟା କରୁ ଲାଷ୍ଟରେ, ଲାଷ୍ଟରେ ତ ନହବ, ଆମେ କ'ଣ କହିବୁ ଠିକ୍ ଅଛି ଏବେ ତୁମେ ଡିଭୋର୍ସ କର, ସେ କରୁଥିବ ହେଲା, ଆମେ ଦେଖୁଛୁ ସେମାନେ କାନ୍ଦୁଥିବେ ସାଇନ୍ କରୁଥିବେ, ହଠି ଭେଲୁ ମୁଁ ସେଠି ଚିନ୍ତା କରେ, ଆରେ କାନ୍ଦିକି ସାଙ୍ଗେ କ'ଣ କରାହଉଛି, ଏବେ ତା ହାତରେ କିଛି ନାହିଁ, ସେ ଜାଣୁଛି ମୁଁ ମୋ ସ୍ୱାମୀ ଏ ସାଙ୍ଗରେ ଥିଲି, ଏ ସାଙ୍ଗରେ ଏନ୍ଜୟ ମୁଁ କରିଛି, ମୁଁ ଆଜି ହଇରାଣ ହେବି, ମାନିଯା ମନ ମାନୁନି, ଗୋଟେ ଯିବା ହାତରେ କିଛି ନାହିଁ, ସବୁ ତା କଥା ରହିଛି, କିନ୍ତୁ ସେ ଗୋଟେ ଅନାଥ, ତା ପୋଜିସନ୍ ଏହା ମନେ ରଖିବା ଦରକାର, ଆଉ ବିଶେଷ କରି ଆମେ ସ୍ପିରିଚୁଆଲ ଫିଲ୍ଡରେ, ଆମର ଗୋଟେ ବୃଥା ଯିବନି, କିନ୍ତୁ ଆମର ଡିମାଣ୍ଡିଂ କିଛି ଆମ ହାତରେ ନାହିଁ, ଆମର ଗୋଟେ ଦରମା କିଛି ଅଛି, ତୋର ପେନ୍ସନ୍ ଭାବିଲେ ହେବ ନାହିଁ, ପେନ୍ସନ୍ ତୁମେ ପୁଣି ଚାଲିଲେ ତୁମ ସ୍ତ୍ରୀକି ମିଳିବ ନା, ଆମର ପେନ୍ସନ୍ ଅଛି ନା, ଦରମା ଅଛି, କିଛି ଆମର ନାହିଁ, ଗୋଟେ ଜବ୍ ଏମିତି ଆମେ ପାଇଛୁ, ଆମର କିଛି ନାହିଁ, କିଛି ନାହିଁ, ଦବା ଲୋକ ଅଛି, ତାର ଇଚ୍ଛା ଇଚ୍ଛା ହେଲା ତ ଏକାଥରେ ପୁଳେ ଦେଇଦେବ, ନଦେଲେ ନାହିଁ, ତା କିଛି କରିପାରିବନି, ତୁମେ ଆମର ଏତିକି ହେଲା ପେନ୍ସନ୍, ଗଣ୍ଡେ ଖାଅ ମୁଣ୍ଡ ଗୁଞ୍ଜିକି ରୁହ, ତୁମେ କିଛି କହିପାରିବ ନା? ଆମ ହାତରେ କିଛି ନାହିଁ, କାରଣ ଇଏ ଜିନିଷଟା ସେୟା, ପରମାର୍ଥ ଜିନିଷଟା ସେୟା, କେବଳ ଗୋଟିଏ ଜିନିଷରେ କନ୍ଭିନ୍ସମେଣ୍ଟ ହେବାକୁ ପଡ଼ିବ। ଭକ୍ତିମାନେ ଠାକୁର କହିଲେ ନା, କୌଣସି ପଦରେ ଲେଖିଲେନି, ଜୀବ ମାତ୍ର ଆଶା କରେ ତବ ଇଚ୍ଛା, ଜୀବ ଜୀବ କି କରିତେ ପାରେ ତୁମେ ନା କରିଲେ, ଜୀବ ମାତ୍ର ଆଶା କରେ ତବ ଇଚ୍ଛା ପଡ଼େ। ଜୀବ କ'ଣ କରିପାରିବ? ତୁମର ଇଚ୍ଛା ହେ ପ୍ରଭୁ ସବୁ କାଜ ହଏ, ଜୀବ ବୋଲେ ଆମେ କରି ତାଇ ସତ୍ୟ ନା। ଭଗବାନଙ୍କ ଲୋକ ସେ ସବୁ ଲେଖିଦେଇଛନ୍ତି, ପରଜନ ଗୁଡ଼ା କ'ଣ ମନରୁ ଆସୁଛି, ଆମେ କ'ଣ କହିଦେଉଛୁ କେଉଁଠି ନା କ'ଣ? ତୁମକୁ ଦେଖାହବନି ଶାସ୍ତ୍ର କେଉଁଠି, ତୁମେ ମହାଜନଙ୍କୁ ଭଲ ପାଉ, ତୁମେ ଜାଣିଦେବ ଶାସ୍ତ୍ର କେଉଁଠି ଦେଖା ହବ, ତୁମେ ଗୀତା ପଢ଼ି ପଢ଼ି ବୁଢ଼ା ହେଇଯିବ ନା, ଭାଗବତ ପଢ଼ି ପଢ଼ି ବୁଢ଼ା ହେଇଯିବ ନା, ସିକ୍ରେଟ ଗୁଡ଼ା ତାଙ୍କ ପାଖରେ ରହିଛି, ସେ ତୁମେ ରିଭିଲିଂ କରିଦେବେ। ତୁମେ ଗୀତା ଭାଗବତର ସାର ଜାଣିବ, ଏତିକି ସାର ଜାଣିବ, ଏତିକି ସାର ମୋ ଜୀବନ ଆଜି କାଇଁ ସୁଖ ଆସୁଛି, ଦୁଃଖ ଆସୁଛି, ଏତେ ଚ୍ୟାଲେଞ୍ଜ ଆସୁଛି, କୃଷ୍ଣ ଇଚ୍ଛା ସବୁ କାଜ ହଏ, ଜୀବ ବୋଲେ ଆମେ କରି ତାଇ ସତ୍ୟ ନୁହେଁ। ଜୀବ କହୁଛି ମୁଁ କରୁଛି, ସେ କିଛି କରୁନି, ଏଇଟା ସତ୍ୟ ଜିନିଷ ନୁହେଁ ବିଲକୁଲ, ତାହେଲେ କ'ଣ ସେଇଟା ସତ୍ୟ? କୃଷ୍ଣର ଇଚ୍ଛା ପ୍ରଭୁ ସବୁ କାଜ ହଏ, ତୁମର ଇଚ୍ଛା ପ୍ରଭୁ ସବୁ କାଜ ହଏ, ସବୁ ଆପଣଙ୍କ ଇଚ୍ଛା ରହୁଛି। ଯଦି ଆଉ ଜଣଙ୍କ ଇଚ୍ଛାଟା ଅଛି ଆମର, ଆମର ତାହେଲେ ଇଚ୍ଛାଟା କ'ଣ କାମ? କିଛି ନାହିଁ। ରୋଗୀର ଇଚ୍ଛା ଡକ୍ଟର ପାଖରେ କ'ଣ ମୋତେ କୁହ? ସେ କହେ ଆଜ୍ଞା ପାଞ୍ଚ ଦିନ ଟିକେ ଡିଲେ ଡିଲେ କରନ୍ତୁ, ମୋର ଅପସନ୍ ଅପରେସନ୍ କରିବି। ରୋଗୀ କ'ଣ କରେ? ଡକ୍ଟର ଶୁଣି ତା କଥା, ହେ ବସ୍ ମା ତୁ ମରିବୁ ଏବେ, ତୋର ଅପରେସନ୍ ତୁ ଫାଟୁ। ରୋଗୀ ବେଶୀ କଥା କୁହେନି କି? ସାର୍ କେବେ ମୁଁ ଘରୁ ଯିବି କହିଲେ, ସାର୍ ଅନ୍ନ କେବେ ଖାଇବେ? ଏ ବସ୍ ମା ଅନ୍ନ ଖାଇବ, ତୁ ଜାଣିଛୁ ତ ଅବସ୍ଥା କ'ଣ? ତୁମର ଇଚ୍ଛାଟା, ରୋଗୀର ଇଚ୍ଛାଟା କ'ଣ ଡକ୍ଟର ଶୁଣିବ? ସେ ରୋଗଟା ଜାଣିଛି ନା, ତା ହିସାବରେ ତୁମକୁ ଚାଲିବାକୁ ପଡ଼ିବ। କୃଷ୍ଣ ଇଚ୍ଛାରେ ଆମେ ଚାଲିବା, ଇଚ୍ଛା ଚାଲିବା ପଡ଼େ, ଆମେ କ'ଣ କରିବା? ଆମେ ଆଜି ନାଲି କପଡ଼ା ପିନ୍ଧିଛେ, କାଲି କାଲି ତୁମେ ସଂସାର କାହା ଧର ନବ କେଉଁ ସ୍ତ୍ରୀର, ସେଟା କିଛି ଗୋଟେ ବଡ଼ ବିଚିତ୍ର ନୁହଁ। କୃଷ୍ଣ ଇଚ୍ଛା ଠେଲେ ନେଇ ପକେଇଦେବେ, କୌଣସି ଜିନିଷଟାକୁ ତୁମେ ସିକ୍ୟୁର ତୁ କିଛି ଏଡ଼ିଛି, କେବଳ ବଡ଼ କଥା ହେଲା ମୁଣ୍ଡ ଗୁଞ୍ଜି ଖାଲି ରହିବା କଥା, ତାଙ୍କର ଆଶ୍ରୟ ରହିବା କଥା, କାହାର ବି ସ୍ଥିତି ନାହିଁ। ଜିଭ ହାତ ଧରିକି ରହି ତା ହାତକୁ ବି ଛଡ଼େଇ ଦେଉଛନ୍ତି, ସେ ସ୍ୱାମୀ ସ୍ତ୍ରୀ ଥିବେ, କ'ଣ ତା ଇଚ୍ଛା ହବ ପୁଣି ଦେବୁ? ଚିଡ଼ିଆଖାନାରେ ତୁମେ କ'ଣ କହିବ? ଚିଡ଼ିଆଖାନା ଯେଉଁ ନନ୍ଦନକାନନରେ ଧଳାବାଘ କ'ଣ ହେଟା କହୁଛି, କି ଭାଲୁ ମରିଗଲା, ଧଳା ଭାଲୁ ମରିଗଲା, ଆଫ୍ରିକାରୁ କହିବ ଆଉ ପାଞ୍ଚଟା ନେଇ ଆସ, ପୁଣି କିଏ ବଦମାସ କଲା ତାକୁ ନେଇକି କେଉଁ ଚିଡ଼ିଆଖାନା ଛାଡ଼ିଦେବ? ଭଗବାନଙ୍କର ଗୋଟେ ଚିଡ଼ିଆଖାନା, ଆମ ପାଇଁ ବହୁତ ସିରିୟସ୍ ମାଡ଼ପିଟ ଲାଗିଲା, ବାହାଘର ହେଲା, ଢୋଲ ବାଜିଲା ନା କ'ଣ ଭାବିଲୁ? ଢୋଲ ବାଜିକି ସବୁ ଦୋକାନ ବଜାର ସବୁ କେତେ ଚାଲିଛି, ଭଗବାନଙ୍କର ଗୋଟେ ଚିଡ଼ିଆଖାନା, ଭଗବାନ ତାର ମଜା ଦେଖୁଛନ୍ତି, ଏଇଟା ସେ ଆଉ। ଭଗବାନ କାହିଁକି ଦୁନିଆକୁ ସୃଷ୍ଟି କରିଛନ୍ତି? ଚକ୍ରପତିକୁ କେବଳ ସମାଧାନ ଦେଇଛନ୍ତି, ଆଉ କିଏ ସଂସାର ଦେଇନାହାନ୍ତି? ସେ ଜଣେ ଆଚାର୍ଯ୍ୟ କହିଛନ୍ତି, ଏ ଜଗତକୁ କାହିଁକି ସୃଷ୍ଟି କରିଛି? ତୁମେ ଚିନ୍ତା କରି ସେ ପାଗଳା ହେଇଯିବ। ଏ ମହାରାଜ ସେ ହିନ୍ଦୀ ଫିଲ୍ମ ଗୀତରୁ କୁହନ୍ତି ବା, ମହାରାଜ ତାଙ୍କୁ ଭାଗବତ କଥାରେ କୁହନ୍ତିନି, ଦୁନିଆ ବନା ନେବାଲେ ତୁମର କାହେକ ଦୁନିଆ ବନା ହେଇଯେ, ତୁମର ମନ ମେ କ୍ୟା ସମୟ ହେ। ସେ ଭୋଜନ, ସେ ରଫିର ଭୋଜନ କୁହନ୍ତି, କାହିଁକି ଦୁନିଆ ବନେଇଛ ଦୁନିଆ ନେବାଲା? ଆଜି କାହାକୁ ଭଲ ପାଇଥିଲା, ସେ ଝିଅ ପଳେଇଗଲା, ସେନି ସେଇ ଗୀତଟା ଗାଉଛି, ଦୁନିଆ ବନା ନେବାଲେ କାହେକ ଦୁନିଆ ବନା ହେଇ, କାହିଁକି ଦୁନିଆକୁ ବନେଇଛ ତୁମେ, କାହିଁକି ତୁମକୁ ଭଲ ପାଉଥିଲେ ମୁଁ ଛାଡ଼ିକି ପଳେଇଲା, ସେଥିପାଇଁ ଗାଉଥ ମୁଁ ଏଇଟା ଜାଣିନି। ମହାରାଜ କୁହନ୍ତି, କାହିଁକି ଦୁନିଆ ବନେଇଛନ୍ତି? ତୁମର ମନ ମେ କ୍ୟା ସମୟ, ତୁମ ମନରେ କ'ଣ ଅଛି ଦୁନିଆକୁ କାହିଁକି ବନେଇଲ, କାହିଁକି ବନେଇଛନ୍ତି? ତା କିଏ ସମାଧାନ ଦେଇପାରିବେ? କାହିଁକି ମାତୃ ଗର୍ଭ ଆଣିଲେ, କାହିଁକି ଆମ ବାବାଜୀ କରେଇଲେ, କାହିଁକି ସଂସାର ଲୋକ ବାହା ଚୁରାକି ନାଚା ନୁଚି କରୁଛନ୍ତି, କିଏ ମାଡ଼ ପିଟି ଲାଗୁଛନ୍ତି, କାହାର ପୁଅ ନାହିଁ, କାହାର ଝିଅ ନାହିଁ, କାହାର ଗୋଡ଼ କଟିଲାଣି, କାହାର ମୁଣ୍ଡ କଟିଲାଣି? ସେ ଲେଖିଲେ ଆଉ ବିଦଗ୍ଧ ଗୋଷ୍ଠୀ, କେଉଁଠି ବିଦଗ୍ଧ ଗୋଷ୍ଠୀମାନଙ୍କ ଭିତରେ ଚାଲିଛି କାବ୍ୟର ରଚନା, କେଉଁଠି ସଙ୍ଗୀତର ରୋଲରେ ଲୋକମାନେ ମାଛୁଛନ୍ତି, ଆଉ କେଉଁଠି ହା ହତାଶ ଚାଲିଛି, କିଏ ମରିଗଲାଣି? ଦେଖୁନା ଗୋଟିଏ ଏଠି ସଂସାରଟା କ'ଣ, ଦେଖୁନା କେଉଁଠି ବାହାଘର ଚାଲିଲାଣି, କେଉଁଠି କେଉଁଠି ଶ୍ମଶାନରେ ପୋଡ଼ା ଚାଲିଲାଣି, କେଉଁଠି ରଣଯୁଦ୍ଧର ହୁଙ୍କାର ଚାଲିଛି, କେଉଁଠି ବିଦଗ୍ଧ ପଣ୍ଡିତମାନେ ବସି ଶାସ୍ତ୍ର ଚର୍ଚ୍ଚା ଚଲେଇଛନ୍ତି, କ'ଣ ତୁମେ ସଂସାର ଜାଣିବ? କ'ଣ କାହିଁକି ସଂସାର ଭଗବାନ ତିଆରି କରିଛନ୍ତି? ଚକ୍ରବର୍ତ୍ତୀ ଗୋଟିଏ ସିଦ୍ଧାନ୍ତ ଦେଲେ, ତାଙ୍କର ଗୋଟେ ଖେଳିବା ଜାଗା, ସେ କାହିଁ ଏମିତି ଖେଳିବ ଆମ ସାଙ୍ଗରେ? ତୁମେ କିଛି ରଜପୁ ତାର ମାଙ୍କଡ଼ ରଖିବ, ବାଘ ରଖିବ, ଭାଲୁ ରଖିବ, ତା ସବୁ ଚିଡ଼ିଆ ରଖିବ, ସବୁ ରଖିବ, ତା ଇଚ୍ଛା ହେଲା ତାର ଖେଳିବ, ତାକୁ ତୁମେ କ'ଣ କରିବ? ଛୁଆଟା ଇଚ୍ଛା ହେଲା ତାର ଘର ତିଆରି କରିବ, ଛୁଆଟା ଇଚ୍ଛା ହେଲା ତାର ଭାଙ୍ଗିଦେବ, ଭଗବାନଙ୍କ ଇଚ୍ଛା। ତୁମେ ତ କହିବେ କାହିଁକି ହେଲା, କାହିଁକି ଉତ୍ତର କିଛି ନାହିଁ ଜଗତରେ, କାହିଁକି ଉତ୍ତର ହେଲା ଗୋଟେ ଦୁଃଖ ତୁମ ଜୀବନରେ, ତୁମେ ପଚାର କାହିଁକି ଉତ୍ତର ଦୁଃଖ? ସେତିକି ସେତିକି ଗୁରୁ ତୁମ ମୁଣ୍ଡ, ତୁମ ଗୁରୁ ସେତିକିର ସୁରକ୍ଷା ଦେବେ, ତୁମେ କାହିଁକି ଆଉ ମୁଣ୍ଡରେ ପଚାରିବନି? ଯଦି ଆମେ ବି ଆଜି ଆମେ ଆଜି ସେ ସନ୍ୟାସୀ ଯାହା, ତୁମେ ତୁମକୁ ପାଇଁ ବହୁତ ବଡ଼ ସମାଜରେ ଗୋଟେ ସନ୍ୟାସୀ ଜଣେ, ସେ ପ୍ରବଚନ ଦେଉଛନ୍ତି, ଆମେ ଆଜି କାହିଁକି ପଚାରିବୁ? ଆମେ ବି ଦୁଃଖୀ ଭାଙ୍ଗି ପଡ଼ିବୁ, ମୋତେ କାହିଁକି ଜିନିଷ ମିଳୁନି, ମୁଁ କାହିଁକି ଏଇଟା କରିବି, କାହିଁକି ଆଉ ପଚାରିବୁ ନା ଆମେ? କାହିଁକି ଉତ୍ତର ହେଲା ହିଁ ଦୁଃଖ, ଆଉ କିଛି ନାହିଁ, କାରଣ କାହିଁକି ସମାଧାନ କିଛି ନାହିଁ ଜଗତରେ, କାହିଁକି ସମାଧାନ ଏତିକି? କୃଷ୍ଣ ଇଚ୍ଛା ହେ ପ୍ରଭୁ, ସବୁ ତୁମର ଇଚ୍ଛାରେ ପ୍ରଭୁ ସବୁ ହେଉଛି, ମୋର ଖାତିରେ କିଛି ନାହିଁ। ଯିବ ବୋଲେ ତାଇ କରି, ଯିବ ବୋଲେ ଆମି କରି, ତାଇ ସତ୍ୟ ନାହିଁ। ଯିବ ଯୋଗୁଁ ଯେ ମୁଁ କରୁଛି ଏଇଟା ସତ୍ୟ ବିଲକୁଲ ନୁହେଁ। ଭକ୍ତିର ଠାକୁର ଲେଖିଲେ ସେ ଭଗବାନଙ୍କ ଲୋକ ନିଜ ଲୋକ ଆଉ ଯିବ କି କରିତେ ପାରେ, ତୁମେ ନା କରିଲେ। ଆପଣ ଯଦି ନ କରିବେ ଯିବ କେଉଁଟା କ'ଣଟା କରିପାରିବେ? ଯିବ ଯିବ ମାତ୍ର ଆଶା କରେ ତବ ଇଚ୍ଛା ଫଳେ। ଯିବ କେବଳ ଏତିକି କରିପାରିବ, କୁହନି ମ୍ୟାନ୍ ସପୋଜେସ୍ ଗଡ଼ିବ, ଯିବ କେବଳ ଆଶା କରେ। କାହିଁକି ଆଶା କରିବ? ତବ ଇଚ୍ଛା ଫଳେ, ତା ଆଶାଟା ଯଦି ପୂର୍ଣ୍ଣ ହବ ସେମିତି କିଛି ମାନେ ନାହିଁ, କିଛି ନାହିଁ। ଇଏ ବହୁତ ବଡ଼ ସୂକ୍ଷ୍ମ ଜିନିଷ। ବୈଷ୍ଣବ ଧର୍ମ ଏତେ ସୁନ୍ଦର, ଆମର ଫିଲୋସଫିଟା ଏତେ ସୁନ୍ଦର, ମହାଜନ ମାନେ ଯାହାକୁ ଗୋଟେ ସୁନ୍ଦର ମାନେ କୁସୁମିତ ଶଯ୍ୟା ଭଳିଆ କରି ଦିଆଯାଇ ଆମ ଚଲାପଥକୁ, ଖାଲି ତାକୁ ବୁଝିଦେବାକୁ ପଡ଼ିବ, ଶରଣାଗତ ହେଇଯିବାକୁ ପଡ଼ିବ ଯେ ମୋ ହାତରେ କିଛି ନାହିଁ। ଯେ ଗୋଟେ ସର୍ବେଶ୍ୱର ଭଗବାନଙ୍କର ଆମେ ଭଜନ କରୁଛେ, ଆମ ହାତରେ କିଛି ନାହିଁ, ଆଉ ନିରାଶ ବି ହବାର ନାହିଁ। କିନ୍ତୁ ଏଇ ଯେଉଁ କନିଂ ବିହେଭିଅର ବା ଚତୁରତା, ଚତୁରତାରେ ଆମେ କୌଣସି ପ୍ରକାର ସଫଳତା ଲାଭ କରିପାରିବା ନା। ତୁମେ ଯେଉଁ ଭାବୁଛ ପଳେଇଗଲେ ଲୋକ ତୁମକୁ ପ୍ରଶଂସା କରିବେ ଯେ ଅର୍ଜୁନ ବହୁତ ବଡ଼ ଅହିଂସା କାମ କରିକି ପଳେଇଗଲେ, କାରଣ ନିନ୍ଦା କରିବେ ଭଗବାନ କହୁଛନ୍ତି, ଏଇଠି କହୁଛନ୍ତି ସେ କଥା ପ୍ରଭୁ ତା ଥୋଡ଼ି ଯାଇ ଲେଖୁଛନ୍ତି। ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ତାଙ୍କର ବାଣୀ ଶୁଣାଇ ଚାଲିଲେ, କଦାପି ଏକଥା ଭାବ ନାହିଁ ଯେ ଦୁର୍ଯ୍ୟୋଧନ କର୍ଣ୍ଣ ଆଦି ବିଶିଷ୍ଟ ମହାରଥିଗଣ ତୁମକୁ ସହାନୁଭୂତି ବା ଅନୁକମ୍ପା କରି ଅନୁକମ୍ପା କଥା କଦାପି ଭାବିବେ ନାହିଁ। ତୁମେ ଯେ ଭାବୁଛ ତୁମେ ପଳେଇଗଲେ ଆମେ କ'ଣ ବହୁତ ବେଳେ ଭଲ କାମ କରେ ଅନ୍ୟମାନଙ୍କ ନିକଟରେ ପ୍ରଶଂସା, ଲୋକମାନେ ମୋତେ ଭଲ କହିବେ, ମୋର କ'ଣ ଅଛି? ସେଟା କାମ ନୁହେଁ, ସେଟା କାମ ନୁହେଁ, ଗୋଟେ ଚିଟିଂ। କାରଣ ଲୋକମାନଙ୍କ ପ୍ରଶଂସାଟା ତୁମର କର୍ମ ଫଳକୁ ଧ୍ୱଂସ କରିପାରିବ ନା? ସେମାନେ ତୁମକୁ କେଉଁ ଜିନିଷଟା ଦେଇପାରିବ? ଗୋଟେ ମାଇଣ୍ଡ ସାଟିସ୍ଫିକେସନ୍। ସିଏ ଭାବୁଥିଲେ ମୁଁ ଏଇଟା ପଳେଇବା ନା, ଦୁର୍ଯ୍ୟୋଧନ କର୍ଣ୍ଣ ଏମାନେ ମୋତେ ପ୍ରଶଂସା କରିବେ, ଭଗବାନ କହିଲେ ପ୍ରଶଂସା କରିବେନି ତତେ ନିନ୍ଦା କରିବେ, ସେ କଥା କହୁଛନ୍ତି। ସେମାନେ କଦାପି ଭାବିବେ ନାହିଁ ଯେ ତୁମେ ତାଙ୍କର ଭାଇ ଓ ପିତାମ ଭୀଷ୍ମଙ୍କ ପ୍ରତି ସହାନୁଭୂତିଶୀଳ ବା ଦୟା ହୃଦୟ ଋଣ କ୍ଷେତ୍ର ତ୍ୟାଗ କରିଛ। ସେମାନେ ନିଶ୍ଚିତ ଭାବିବେ ଯେ ତୁମେ ଭୟ ଯୋଗୁଁ ଯୁଦ୍ଧ କ୍ଷେତ୍ର ତ୍ୟାଗ କରିଛ, ତୁମେ ଭୟ ଅଛି। ଏହିପରି ଭାବି ତୁମେ ଯେଉଁ ଉଚ୍ଚ ସୁନାମ ଅଛି ତାହା ନିମ୍ନ ଗତି ବା ନର୍ଗ ଗତି ହେବ। ଭଗବାନ ବିଭିନ୍ନ ଡିରେକ୍ସନ ଲୋକଉଛନ୍ତି, କାହିଁକି କୌଣସି ପ୍ରକାର ଯଦି ଆମେ ଗୋଟେ ଏହାର ତତ୍ତ୍ୱ ଦେଖିବା, କୌଣସି ପ୍ରକାର ମେଟେରିଆଲ ଆରେଞ୍ଜମେଣ୍ଟ ବା ମେଟେରିଆଲ ମାନେ ଆମର ଯାହା ଭୌତିକ ବ୍ୟବସ୍ଥା ବା ଭୌତିକ ବନ୍ଦୋବସ୍ତଟା ଗୋଟେ ଜୀବନର ସମସ୍ୟାକୁ ସମାଧାନ କରିପାରେ ନା। ଗୋଟେ ଓଡ଼ିଆରେ ଗୋଟେ ନାହିଁ କ'ଣ, ଗୋଟେ ଭାସି ଯାଉଥିବା ଲୋକକୁ କୁଟା ଖିଆଟା ଆଶ୍ରୟ, କୁଟା ଖିଆଟା କ'ଣ ଭାସିଯିବା ଲୋକକୁ ପ୍ରୋଟେକ୍ସନ୍ ଦେଇପାରିବ କି? ସେ ଯେଉଁଟା ପାଇବେ ସେଇଟା ଆଶ୍ରୟ ଧନ ହବ ସେଇଟା। ଆମେ ଭୌତିକ ଜଗତରେ ଏତେ ବଡ଼ ଦୁଃଖଦ ସ୍ଥିତିରେ ଅଛେ, ଏତେ ବଡ଼ କରଫଳ, ଆମେ କ'ଣ ଭାବୁଛେ ଏଇଟା ଗୋଟେ ଆଶ୍ରୟ ଆମର ହେଇଯିବ କି? ଧନଟା ଗୋଟେ ଆଶ୍ରୟ ହେଇଯିବ କି? ସ୍ତ୍ରୀ ପୁତ୍ର କରିନେ ଆଶ୍ରୟ କି? ମୁଁ ଏଇଟା କରିଦେଲେ ଲୋକଟା ମୋତେ ଭଲ ପାଇବ କି? ସେଇଟା ନୁହେଁ। ଗୋଟେ ଏତେ ବଡ଼ ସ୍ରୋତ ଭିତରେ ଆମେ ଭାସି ଭାସିକି ଯାଉଛେ, ତା ଭିତରେ ଆମେ କ'ଣ ଆଡ଼ଜଷ୍ଟମେଣ୍ଟ କରିବା? ମନକୁ ଆଡ଼ଜଷ୍ଟମେଣ୍ଟ କରିବା ନା କର୍ମଫଳକୁ ଆଡ଼ଜଷ୍ଟମେଣ୍ଟ କରିବା ନା ସ୍ୱଭାବକୁ ଆଡ଼ଜଷ୍ଟମେଣ୍ଟ କରିବା ନା ସଙ୍ଗକୁ ଆଡ଼ଜଷ୍ଟମେଣ୍ଟ କରିବା? ସେଥିପାଇଁ ଲୋକ ବର୍ତ୍ତମାନ ସବୁ ଅଫିସ ଗଲାବେଳକୁ ଷ୍ଟାଫ୍ ଗୁଡ଼ାକ ଭଲ ନୁହନ୍ତି, ଘରେ ଆସିଲା ବେଳକୁ ସ୍ତ୍ରୀ ଛୁଆ ପିଲା ଭଲ ନୁହନ୍ତି, ଟଙ୍କା ପଇସା ଆଣିଲୁ ସେ ପଇସା ନଷ୍ଟ କରିଦେଲେ, ମାର୍କେଟ ଯିବୁ ଲୋକ ଠକେଇଲେ, ଯୁଆଡ଼େ ଯିବୁ ଲୋକ, ସେ ଲୋକଟା କ'ଣ କରିବ? ତେଣୁ ଭୌତିକ ଆଡ଼ଜଷ୍ଟମେଣ୍ଟଟା ଏଇଟା ଗୋଟେ ବେଶୀ ଦିନ ଟିକି ରହିବନି, ଏଇଟା ଗୋଟେ ଆଡ଼ଜଷ୍ଟମେଣ୍ଟ। ଆଉ ରିଏଲ ଆଡ଼ଜଷ୍ଟମେଣ୍ଟ ହେଉଛି ଏଇ ଆଧ୍ୟାତ୍ମିକ ଜୀବନକୁ ଧରିକି ଯେଉଁ ଆଡ଼ଜଷ୍ଟମେଣ୍ଟଟା କରାଯାଏ ସେଥିରେ ସାଟିସ୍ଫିକେସନ୍ ଆସେ। ଆଧ୍ୟାତ୍ମିକ ଜୀବନକୁ ଧରିଲେ ତାପରେ ଯେଉଁ ଆଡ଼ଜଷ୍ଟମେଣ୍ଟ ଆମେ କରୁଛେ, ଯେମିତି ଆମର ଏଠି କରେଣ୍ଟ ନଥିଲା ଚଳୁଥିଲେ କି ନାହିଁ, ଆମେ ଦୁଃଖ ହେଉନଥିଲା, କିନ୍ତୁ କରେଣ୍ଟ ଯଦି ନ ରହିବ ତୁମେ ବାହାର ଦୁନିଆରେ 5 ଦିନ ପାଇଁ ତ ପେପର ବାହାରି ପଡ଼ିକି ହାଲା ଗୁଲା ହେଇକି କ'ଣ ହେଉଛନ୍ତି ଦେଖ। ଆମର କରେଣ୍ଟ ନଥିଲା, ଆମେ ପଳେଇ କରେଣ୍ଟ ପଳଉଛି ସୋଲାର ସରିଯାଉଛି, ଆମେ ଚଳୁଛେ ନା ନାହିଁ? ପୁଣି କିଛି ନାହିଁ, ସ୍ପିରିଚୁଆଲ ଅଛି ବୋଲି ଆଡ଼ଜଷ୍ଟମେଣ୍ଟ କରିପାରୁଛେ, କିନ୍ତୁ ମାଟେରିଆଲ ତୁମେ 100 ଟଙ୍କା କମା ତୁମେ କହିବ ନାହିଁ ଏଇଟା ରହିବନି ଆଉ, ମେଟେରିଆଲ ସାଇଟ୍କୁ ଧରିକି ତୁମେ ଆଡ଼ଜଷ୍ଟମେଣ୍ଟକୁ ଚେଷ୍ଟା କରନି, ହେଇପାରେ ହେବା ସମ୍ଭବ ହେବନି, ଆଉ ସେଥିରେ ସାଟିସ୍ଫେକ୍ସନ୍ ମିଳେ। କିନ୍ତୁ ସ୍ପିରିଚୁଆଲ ଯେ ସୁଧାର ନେଲେ ସେଥିପାଇଁ ଏ ଭୌତିକ ଜଗତରେ ଗୋଟେ ଆଡ଼ଜଷ୍ଟିଭ୍ ପ୍ଲେସ୍ ଏଠି ସ୍ପିରିଚୁଆଲଟାକୁ ଧରିକି ଆଡ଼ଜଷ୍ଟମେଣ୍ଟ କରିକି ଲାଇଫ୍ଟା ପାସ୍ କର। ସମସ୍ତେ ରହିଛି କିଛି ଆଡ଼ଜଷ୍ଟମେଣ୍ଟ ଦରକାର, କିନ୍ତୁ ସ୍ପିରିଚୁଆଲଟାକୁ ଧରିକି ପାସ୍ କର। ଜୀବନ ଆସିବ ସବୁ ଷ୍ଟେଜ୍ ଗୁଡ଼ା, ଆଉ କୌଣସି ବନ୍ଧ ମାନେ ଗୋଟେ କୌଣସି ପ୍ରକାର ମାନେ ଆଇଦର ଟ୍ରିକି ହୁଏ, ଜେଣ୍ଟିଲ୍ ହୁଏ, ଆଡ଼ଜଷ୍ଟିଭ୍ ହୁଏ। ଯେଉଁ ଭାବରେ ତୁମେ ଚିନ୍ତା କର ଯେ ମୁଁ ଗୋଟେ ପ୍ରୋବ୍ଲେମ୍କୁ ସଲ୍ଭ କରିବି, ସେଇଟା ହେବନି। କେବଳ ଗୋଟେ ବନଫାଇଟ୍ ଜିନିଷଟା ହେଉଛି ଏଇଟା, ଯାହା ଭଗବାନ କହୁଛନ୍ତି ଯେ ଗୋଟେ ସୁପ୍ରିୟର ଅଥରିଟିର ଇନଷ୍ଟ୍ରକ୍ସନ୍ ଆମକୁ ଜୀବନଟା ବିତେଇବାକୁ ପଡ଼ିବ। ସାଧୁ, ଶାସ୍ତ୍ର, ଗୁରୁ, ଏଇଟା ଆମ ଜୀବନର ମାନଦଣ୍ଡ। ଏହାର ତଳକୁ କେବେ ବି ଆମେ ଖସିଲା ମାନେ ଏଥିରେ ବିପଦ ରହିଛି। ଆମ ଜୀବନର ମାନଦଣ୍ଡ କ'ଣ ହେବା ଦରକାର? ସାଧୁମାନଙ୍କର ଆଚରଣ, ତାଙ୍କର ଜୀବନଶୈଳୀ, ଆଉ ଗୁରୁ, ଗୁରୁଦେବଙ୍କର ନିର୍ଦ୍ଦେଶ, ଗୁରୁଦେବଙ୍କର ପଦାଙ୍ଗ ଅନୁସରଣ, ଆଉ ବୈଷ୍ଣବ। ବୈଷ୍ଣବମାନଙ୍କର କ'ଣ, ଯିଏ ଯେତେ ଦୁର୍ବଳ ଦୁର୍ବଳ ଲୋକ ପାଇଁ ତାକୁ ବହୁତ ପ୍ରକାର ମେଡ଼ିସିନ୍ ଦିଆହେଉଛି ନା। ଆଉ ଯାହାକୁ ଯେତେ ରୋଗ, ତାର ଆଖି ପାଇଁ ଗୋଟେ, ଡାଇବେଟିସ୍ ପାଇଁ ଗୋଟେ, ହାର୍ଟ ପାଇଁ ଦେଖିନ, ଗୋଟେ ଲୋକ ଖାଇସାରିବ, ଖାଇସାରିବା ପୂର୍ବରୁ ଗୋଟେ, ଖାଇବା ଭିତରେ ଗୋଟେ, ଖାଇସାରିଲା ପରେ ଗୋଟେ, ଶୋଇକି ଉଠିବ ଗୋଟେ, ତା ଦୁର୍ବଳ ଅଛି ନା। ଗୋଟେ ଜୀବର ସ୍ପିରିଚୁଆଲି ସେ ୱିକ୍ ବୋଲି ତା ପାଇଁ ବହୁତ ଫ୍ୟାକ୍ଟର ରଖିଛନ୍ତି କୃଷ୍ଣ। ହରିଗୁରୁ ରଖିଲେ, ଗୁରୁଙ୍କୁ ରଖିଲେ, ବୈଷ୍ଣବ ରଖିଲେ, ତୁଳସୀ ରଖିଲେ, ଭାଗବତମ ରଖିଲେ, ଗଙ୍ଗା ରଖିଲେ, ବିଗ୍ରହ ରଖିଲେ, ଯିବୁ କେତେ ପ୍ରକାର ଭଗବାନ ସାହାଯ୍ୟ କରିବା ପାଇଁ ଯାଉଛନ୍ତି। ଆଉ ପ୍ରଭୁଙ୍କର ଗୋଟେ ମାନେ ଆଚାର୍ଯ୍ୟମାନଙ୍କୁ ଏହାକୁ ମ୍ୟାନିଫେଷ୍ଟ କରୁଛନ୍ତି, ସେଥିପାଇଁ ଆମେ ଆଚାର୍ଯ୍ୟମାନଙ୍କର ଗୋଟେ କ'ଣ କୁହାଯାଏ, ତାଙ୍କ ପରିଭାଷା କିଛି କହି ହେବନି, ମାନେ କୋଟି କୋଟି ଜନ୍ମର ଋଣୀ, ସେଥିପାଇଁ କେବେ ବି କେହି ଗୁରୁ ଋଣ ସୁଝିବେନି। ସେଥିପାଇଁ ସେ କହିଥିଲେ ଚକ୍ଷୁ ଦାନ ଦେଲେ ଯାଇ ଜନ୍ମେ ଜନ୍ମେ, ଗୋଟେ ୱାର୍ଡ଼ ଲେଖିଦେଲେ ଜନ୍ମେ ଜନ୍ମେ ପ୍ରଭୁଜୀ। ୟା ତଳକୁ ଆଉ କିଛି ଷ୍ଟାଣ୍ଡାର୍ଡ ତୁମେ କେବେ ବି ଗୁରୁଙ୍କୁ ୟା ତଳକୁ ଷ୍ଟାଣ୍ଡାର୍ଡକୁ ଆଣିପାରିବନି। ସେ ଜନ୍ମେ ଜନ୍ମର ପ୍ରଭୁ ହେଇକି ରହିଲେ କ'ଣ ଏମିତି ମୁଁ ଶିଖିଛନ୍ତି ଜନ୍ମ ଜନ୍ମର ପ୍ରଭୁ ହେଇକି ରହିଲି ନାଇଁ, ଜଗତ ଯାହା କେବେ ବି ଆମକୁ ଦେଇପାରିବନି, ଆମେ ସବୁଦିନ ପାଇଁ ଋଣୀ ହେଇକି ରହିଲି ଜନ୍ମ ଜନ୍ମ ପାଇଁ। ଜନ୍ମ ଜନ୍ମ ପ୍ରଭୁ ସେ ପ୍ରଭୁ ସେ ସବୁବେଳେ ଆରାଧ୍ୟ ହେଇକି ରହିଲେ ଗୁରୁ। କାହିଁକି ଏତେ ବଡ଼ ଦୁଃଖପୂର୍ଣ୍ଣ ଜୀବନରୁ ଆମକୁ ଆଣିକି ପହଞ୍ଚେଇ ଦେଇଛନ୍ତି କୃଷ୍ଣଙ୍କ ଚରଣ କମଳରେ, ଋଣ କେବେ ସୁଝି ହୁଏ ନା। ଆଉ ତାଙ୍କର ବୁଦ୍ଧି ହିସାବରେ ଆମକୁ ଯିବାକୁ ପଡ଼ିବ, ତାଙ୍କର ଆଚରଣ, ତାଙ୍କ ପ୍ରାର୍ଥନା, ତାଙ୍କର ସମ୍ପୂର୍ଣ୍ଣ ପ୍ରୋଟେକ୍ସନ, ସୁରକ୍ଷାର କବଚ ଭିତରେ ଆମକୁ ରହିବାକୁ ପଡ଼ିବ। ଗୋଟେ ପ୍ରୋଟେକ୍ଟିଭ ଜୋନ୍ ଥାଏ ନା, କୁହନ୍ତି ନା, ଗୋଟେ ପ୍ରୋଟେକ୍ଟିଭ ଜୋନ୍, ଇନସିକ୍ୟୁରିଟି ଜୋନ୍ ସବୁ ରହିଛି। ସାଧୁର କ୍ୟାମ୍ପ, ସାଧୁର କ୍ୟାମ୍ପ ଗୋଟେ ପ୍ରୋଟେକ୍ଟିଭ ଜୋନ୍, ସବୁବେଳେ ଗୋଟେ ମେଟେରିଆଲ ପ୍ରୋଟେକ୍ସନ, ସ୍ପିରିଚୁଆଲ ପ୍ରୋଟେକ୍ସନ, ମାଇଣ୍ଡ ପ୍ରୋଟେକ୍ସନ ସବୁବେଳେ ସାଧୁର ସ୍ପିୟର ଭିତରେ ରହିଥାଏ। ଗୁରୁଦେବ ଯେତେବେଳେ ଥିଲେ ଗୁରୁଦେବ ସେଟା କହୁଥିଲେ, ଦିସ୍ ଇଜ୍ ସାଧୁ ସ୍କ୍ୟାମ୍, ମାୟା ଇଜ୍ ୱେଟିଂ ଆଉଟସାଇଡ୍, ଜଷ୍ଟ ୱେଟିଂ ଆଉଟସାଇଡ୍, ୟୁ ଜଷ୍ଟ ଗୋ ଇମିଡିଏଟଲି, ମାୟା ପୁଟ୍ ଗାର୍ଲ୍ୟାଣ୍ଡ ଆଣ୍ଡ ସେଡ୍ ୱେଲକମ୍ ୱେଲକମ୍ ପ୍ଲିଜ୍ କମ୍। ସେ ସାଧୁ ସ୍ପିୟର ମିନ୍ସ ସାଧୁ, ରିଏଲ ସାଧୁ ସରେଣ୍ଡର ସୋଲ ସ୍ପିୟର ମିନ୍ସ ୟୁ ଆର୍ ପ୍ରୋଟେକ୍ଟେଡ୍ ବାଇ ପ୍ରୋଟେକ୍ଟେଡ୍ ବାଇ ୟୋର୍ ଇଣ୍ଟେଲିଜେଣ୍ଟ ମାଇଣ୍ଡ, ସ୍ପିରିଚୁଆଲି, ମେଟେରିଆଲି, ୟୁ ଫିଲ୍ ପ୍ରୋଟେକ୍ଟେଡ୍ ଅଲୱେଜ୍, ବିକଜ୍ ଦିସ୍ ସ୍ପିରିଚୁଆଲ ସ୍ପିୟର ଲାଇକ୍ ସିକ୍ୟୁରିଟି ଜୋନ୍, ୟୁ କ୍ୟାନ୍ ଗୋ ମୁମ୍ବାଇ, ୟୁ କ୍ୟାନ୍ ଗୋ ଟୁ ଡେଲି, ୟୁ କ୍ୟାନ୍ ଗୋ ଟୁ ପୁନେ, ଦେର୍ ଇଜ୍ ସମ୍ ସିକ୍ୟୁରିଟି ଜୋନ୍ ଲାଇକ୍ CIPF, ଏଭ୍ରିଥିଙ୍ଗ ଦିସ୍ ସିକ୍ୟୁରିଟି ଜୋନ୍, ୟୁ କ୍ୟାନ୍ ନଟ୍ ଏଣ୍ଟର ଦେୟାର, ପ୍ରୋଟେକ୍ଟ ଦୋଜ୍ ଆର୍ ଗୋଇଂ ଦେୟାର, ପ୍ରୋଟେକ୍ସନ୍ ଇଜ୍ ଦେୟାର। ସାଧୁଗୁରୁ ସ୍ପିୟର ମିନ୍ସ ପ୍ରୋଟେକ୍ସନ, ପ୍ରୋଟେକ୍ଟିଭ ଜୋନ୍, ମେଟେରିଆଲି, ସ୍ପିରିଚୁଆଲି, ମେଣ୍ଟାଲି, ଏଭ୍ରିଥିଙ୍ଗ ସ୍ପିରିଚୁଆଲି, ଏଭ୍ରିଥିଙ୍ଗ ପ୍ରୋଟେକ୍ଟିଭ ଜୋନ୍। ସେ ପ୍ରୋଟେକ୍ସନଟା କୃଷ୍ଣ ଅର୍ଜୁନକୁ ଦେବା ପାଇଁ ଚାହୁଁଥିଲେ। ଡିସାଇପଲ, ଡିସାଇପଲ ଦିସ୍ ଇଜ୍ ଦି ଡ୍ୟୁଟି, ଡ୍ୟୁଟି ଅଫ୍ ଗୁରୁ ଆଣ୍ଡ ଡିସାଇପଲ। ଡିସାଇପଲ ୱାଣ୍ଟ ପ୍ରୋଟେକ୍ସନ, ୟୁ ୱାଣ୍ଟ ପ୍ରୋଟେକ୍ସନ ମେଟେରିଆଲ ଆଣ୍ଡ ସ୍ପିରିଚୁଆଲ। ଗୁରୁଦେବ ସେଟ୍ ୟୁ ଆକ୍ସେପ୍ଟିଂ ଡିସାଇପଲ ମିନ୍ସ ୟୁ ହାଭ୍ ଟୁ ମେଟେରିଆଲ ଆଣ୍ଡ ସ୍ପିରିଚୁଆଲ ପ୍ରୋଟେକ୍ଟ, ବିକଜ୍ ୟୁ ହ୍ୟାଭ୍ ବଡି, ୟୁ ହ୍ୟାଭ୍ ଏଭ୍ରିଥିଙ୍ଗ, ଇଫ୍ ୟୁ ୱିଲ୍ ୟୁ ୱିଲ୍ ସଫର ବଡି ୟୁ କ୍ୟାନ୍ ନଟ୍ ଚାଣ୍ଡ ପ୍ରପର୍ଲି। ଗୁରୁ ଇଟ୍ ଇଜ୍ ଗୁରୁଜ ଡ୍ୟୁଟି ମେଟେରିଆଲ ଆଣ୍ଡ ସ୍ପିରିଚୁଆଲି ହ୍ୟାଭ୍ ଟୁ ଗାଇଡ୍ ଆଣ୍ଡ ପ୍ରୋଟେକ୍ଟ। ସେ ଯେଉଁ ପ୍ରୋଟେକ୍ସନଟା ଯେଉଁ ଆସୁଛି ଡିସାଇପଲ ଗୁରୁ ଭିତରେ, ଯେମିତି ଅର୍ଜୁନ କୃଷ୍ଣ ୱାଣ୍ଟସ୍ ଟୁ ପ୍ରୋଟେକ୍ଟ ଅର୍ଜୁନ ଫ୍ରମ୍ ହିଜ୍ ରିଲିଜନ, ରିଲିଜନ ଆସ୍ପେକ୍ଟିଭ, ଫ୍ରମ୍ ହିଜ୍ ଫ୍ୟାମିଲି ଆସ୍ପେକ୍ଟିଭ, ଫ୍ରମ୍ ହିଜ୍ ପ୍ରେଷ୍ଟିଜିୟସ୍ ଆସ୍ପେକ୍ଟିଭ, ୟୁ ଆର୍ ସେଙ୍ଗ୍ ନୋ ଆଇ ଲାଇକ୍ ନନ୍ ଭାଓଲେନ୍ସ। କୃଷ୍ଣ ସେଟ୍ ନୋ, ୟୁ ଲୁଜ୍ ୟର୍ ପ୍ରେଷ୍ଟିଜ୍, ୟୁ ଆର୍ ମାଇ ଡିସାଇପଲ, ୟୁ ଆର୍ କ୍ଷତ୍ରିୟ, ଫ୍ରମ୍ ପ୍ରେଷ୍ଟିଜ୍ ଆସ୍ପେକ୍ଟ Krishna is speaking this here. No, no, you cannot do this. You are thinking, I am performing non-violence, I will become sannyas. But everyone will blame you. You are not a gentleman. Guru wants to protect you from every side. No one can protect. Lord, this is spiritual sphere. Spiritual. Therefore, we are always indebted to Guru. We are saying, Janma Janma Prabhu Sri. Life after life, we are indebted to Guru. We are indebted to Prabhu. He protected us. Not easy. Not easy for a conditioned soul. Our karma fall is very heavy. Any moment, Maya drags us. And karma fall works by the influence of time factor. No one can say what will happen today or tomorrow or next moment. Time factor is very heavy. But Guru protect. Krishna protect. Therefore we are indebted to Guru and Acharyas. Cannot repay that debt. Can't. Therefore life after life is our Guru, Prabhu, Master. This is Vaishnava philosophy. Krishna wants to protect Arjuna from every side, from prestigious side, from social side, from monetary, you can say from like a military side, from every side. Krishna will arrange everything, Gurudev said. Krishna's arrangement is perfect arrangement. Our arrangement is not perfect arrangement. How, whatever you may arrange, but we don't know whether this is matching with your past karmic reaction or not. So better just pray to Krishna, what is your plan? Reveal to me through sadhu and convince me through support soul. Let natural attraction should come. And just lead me in natural way. We don't know what will happen tomorrow to our body, to our bhajan. This is material world. So this is like Arjuna, Krishna wants to protect Arjuna, therefore he is saying, oh, you will lose prestige. Krishna worried about Arjuna's prestige. You are thinking, I'm just performing non-violence, I'll become sannyas, then Duryodhan, Prabhupada mentioning in this purport, this is 2:35. Prabhupada saying, don't think, when you will go to, Prabhupada saying, you will go to forest, Duryodhan and Karna, they will appreciate you. Don't think this is cheating. They will not appreciate you. Rather, they will condemn you. With fear, out of fear, Arjuna, in name of non-violence, is acting as a sannyas. Krishna wants to protect even Arjuna's prestige. He wants to protect Arjuna's prestige. From different aspect, Krishna wants to show Arjuna's fault. This is your fault, this is your fault. I want to protect you. Material person have material motive, material vision. Those are Guru, those are Acharyas. They want to protect a soul. Our mother, father, society, they want to protect us from our body. They are worried for body, for money, for material things. But Guru wants to protect a soul. A soul will fall down again into material existence. Late in this life, he should earn some sukrutis. Let afflict his position. Therefore, they are always indebted. Not only he just want to protect soul, because without body how soul exists, therefore he arranging for soul, everything. Like Prabhupada said, I arrange boarding and lodging. Prabhupada said in the Srimad Bhagavatam, we arrange boarding and lodging for the devotees so that they can stay peacefully, they can chant Hare Krishna. Therefore they are always indebted to Sadhu Guru. They want to protect our prestige, our spiritual life, our material life, our social life. Our custom, everything. Because they create a spiritual sphere. We have to enter to their spiritual sphere. Then we are protected, like security zone. You go there, CCTV camera is there, everywhere security is there. If someone is doing some nonsense, immediately they will shoot. And immediately they will capture. Because this zone is there. Protective zone. Like that. Sadhguru's sphere is spiritual sphere. In material idea and material consideration, we cannot enter into spiritual sphere. That is our problem. With material idea, with material intelligence, we want to enter into spiritual sphere. No, that is not possible. Therefore, Bhakti Thakur said, Krishna, I don't know. तुम्हारा इच्छा है प्रभु सब कहाँ छा हिज महाजन सबिंद गोस्वामी रूपानु गबरायते नमो भक्ति विनोदाय सच्चिदानंद नाम सो नाइस प्रेयर गौर शक्ति स्वरूपाय रूपानु गबरायते एवं रूप गोस्वामी फॉलोअर हिज बरायते हिज टॉप मोस्ट सबिंद गोस्वामी एंड गौर शक्ति स्वरूपाय वी वांट टू सी द पोटेंशियल गौर शक्ति यू कैन सी इन भक्ति विनोद ठाकुर And he is most, all prayers are sincere and you can say the essence of all sastras. But a devotee wants to stay peacefully. Actually, he wants to stay peacefully. You have to follow this formula. Don't ask why. When a devotee asks why, that is the cause of problem. That is cause of unhappiness. Why happening, this thing happening to my life? No, I can understand why. Bhaktivinoda Thakur said, tumhari ichha hai sab. Prabhu sab kaaj hai. I don't know. Everything happening according to your will. But conditioned soul saying, I am doing. No. Nothing is happening by the conditioned soul. Everything happening. What a conditioned soul can do? Only can develop desire. But everything is in your hand. To take step peacefully, to stay stable, or steadiness, one thing is required, that point. Everything is happening in my life, everything will happen. And also everything had been happening in my life. Everything according to Krishna's desire. I don't know. But if you analyze why this is happening, what will happen? That is cause of our unhappiness. And we lose faith, Those are always asking why. Don't think their faith is increasing. Why means we are losing faith. Yes means chalo. Everything's happening, Krishna's. Everything happening by Guru Krishna's desire. What I can do? I have karma phala. I am a conditioned soul. What can I do? I cannot challenge. We are not so powerful. We can challenge time. We are not so powerful. We can challenge our body. Okay, I don't want to become old, I don't want to become diseased, what we can do? We cannot do it. We have 2 hands, 10 fingers. But everything is useless in front of time. It's so powerful. It destroys everything. Our intelligent mind, everything. So better, like we have to enter to spiritual sphere. Sadhu and Guru, they're not creating ashram. Matha, in Uriya they are saying matha. Matha means just eating, sleeping. We are not using this term matha. No. It's ashram. We have to work for Krishna. And this is spiritual sphere. Sadhu creating a spiritual sphere. Just enter there. And you know 2 things. Related with Sabhya and Sabhapa. I am a servant, I have to serve. Bas. Forget about why. I don't know what will happen to my life. No plan, no project. Chalo. Simple life. But difficult to enter to the spiritual sphere with material. Teach of material idea is there. Teach of separate desire is there. Very difficult to enter to sadhu spiritual sphere. Therefore, this is blocking of our spiritual life. They are opening door, but we are not entering. But what we can do? So if you analyze their contributions, Acharya's contributions, we are always, life after life, very indebted. We are not human beings. How can you say that? That is not injustice. How can you say in English? Krutagnyam, akrutagnyam, ungratefulness. Another word is there. I like this word. Akrutagnyam. Yes. Nice, another word. Prabhupada using this word. Ungratefulness always. And that is condemned spiritual life. So-called condemned spiritual life, we can say that is that. We are not giving proper respect, proper position, and even not realizing the contribution of acharyas. This is ungratefulness. Therefore, we are not entering to spiritual sphere. Like Krishna is arranging everything for Arjuna. He is arranging this fighting. He wants to give credit. He you want to give position, you want to protect him, but you don't want to enter to Krishna's sphere. Therefore Krishna said 700 verses. Lastly challenging, Krishna said, you'll finish by your false ego if you don't follow me. After 700, nearly 680-90 verses, then he convinced. To convince a conditioned soul, it is not easy. His idea is very strong, very prominent. Very difficult for us. But only Sadhuguru Acharyas, very in simple and you can say in gentle way, they present. Okay, this is the way. Please come. Please, you know, in English, this is come. In Uri, I said, again, Asantu, please come. Okay, we are saying come, but we are saying please come. That means we know the way. Therefore, we say please come. Please come in this way. Acharya is inviting us like that. Please come to our spiritual fold. Gurudev is saying, come to Sadhu's fold. One lecture is there. Come to Sadhu's fold. This is fold. Like we are creating folders. You can keep many files. Sadhu's fold. Many souls, they can stay within Sadhu's fold. Gaur and Gauru Bhaktas, they are always creating this spiritual sphere. With great attention and care, you have to enter, develop a desire. Otherwise, very difficult. They will arrange everything for us. Hare Krishna, Bhagavad Gita ki jai. श्रील प्रभुपाद गुरुदेव की जय निताय गौर प्रमाण।